श्रीमद्भागवतम् प्रथमस्कन्ध पञ्चमध्याय श्लोक छ। स वै भवान् वेद समस्त गुह्या स वै भवान् वेद समस्त गुह्या मुपासितो जात् पुरुषः पुराणः मुपासितो जात् पुरुषः पुराणः परावरेषु मनसैव विश्वम् परावरेषु मनसैव विश्वम् सृजत्यवचित्यति गुणैरसङ्गः सृजत्यवत्यति गुणैरसङ्गः स वै भवान् वेद समस्त गुह्या मुपासितो जात् पुरुषः पुराणः परावरेषु मनसैव विश्वम् सृजत्यवत्यति गुणैरसङ्गः स वै भवान् वेद समस्तगुह्यम् उपासितो जात् पुरुषः पुराणः परावरेषु मनसैव विश्वम् इत्यवदिति गुणैरसङ्गः स वै भवान् वेद समस्तगुह्यम् परावरेषु मनसैव विश्वम् सृजत्यवत्यादिगुणैरसङ्गः स वै भवान् वेद समस्तगुह्या उपासितो जात् पुरुषः पुराणः परावरेषु मनसैव विश्वम् सृजत्यवत्यादिगुणैरसङ्गः स वै भवान् वेद समस्तगुह्यम् उपासितो जात् पुरुषः पुराणः परावरेषु मनसैव विश्वम् सृजत्यवत्यादिगुणैरसङ्गः स वै भवान् वेद समस्तगुह्यम् उपासितो जात् पुरुषः पुराणः परावरेषु मनसैव विश्वम् सृजत्यवत्यादिगुणैरसङ्गः स वै भवान् वेद समस्तगुह्या उपासितो जात् पुरुषः पुराणः परावरेषु मनसैव विश्वम् सृजत्यवत्यादिगुणैरसङ्गः स वै भवान् वेद समस्तगुह्यम् उपासितो जात् पुरुषः पुराणः परावरेषु मनसैव विश्वम् sujatavatyadi gunaira sangha Savei bhavan veda samastha bhuyam upasito jat purusha puranam paravarisho manaseva vishwam sujatavatyadi gunaira sangha Shukranubad. हे मोर प्रिय प्रभु समस्त रहस्यमय ज्ञान आपन को जणा अछि कारण आपन सृष्टिकर्ता संहारकर्ता तथा अप्राकृत सृष्टिर पालक श्री भगवान को उपासना करसंती जे कि भूत प्रकृतिर त्रिगुणर बहु ऊर्धर अछंती अर्थात जे कि चिन्मय बा दिव्य अटंती हरे कृष्ण पुष्प सजानंद मातृवृंद आपण मानक आमर भागवत कथा को स्वागत जणा जाउछि आमर ये कथा प्रसंग होती भागवत प्रकाश किभली भाव भागवत प्रकाश करते व्यासदेव ये कि जन भगवान अवतार आम शुणुले जत प्रथम स्कंद तृतीय अध्याय अवतार मान विषय वर्णना कर व्यासदेव को 17वां अवतार रूप से कह जा 17th इनकार्नेशन तेणु आम शुणुचे समस्त गुह्यम जे भगवान को उपासना करे से सब किसी जानपर आगवान जानपार ना ये भागवत महात्म्य को प्रकाश करने ये सब लीला करा जाऊ तेणु जहा समस्त शास्त्र रचना कर आम गत दुई दिन धरिक आलोचना करते भाव से असंतोष रही रोते तेणु गोटे दिन तांगर बद्रिका आश्रम से सरस्वती नदी में स्नान करी ध्यान करसंती चिंता करसंती कौन पाई से शांति प्राप्त हो पार ना से समय नारद मुनि आसी पहुँचीगले तो नारद मुनि तांगू वर्तमान ज्ञान प्रदान करे ये आमर से दिन कथा कथा विश्राम देते तेणु ये श्लोक आरंभ होती कौन वर्तमान नारद मुनि प्रश्न पचारे आपण ठीक अच्छा तो ये सब विभिन्न प्रश्न पचारे प्रश्न पचार व्यासदेव पांच रु तर गत पांच नंबर श्लोक आम आलोचना करते व्यासदेव तार उत्तर दौंस पांच रु सी कहे सात ए तीनोटी श्लोक नारद गुरुदेव को सी प्रश्न सब उत्तर देवे तेणु आम आलोचना करते पूर्व श्लोक से कहते अस्त्येव मे सर्विदम त्वयोक्तम तथापि नात्मा परित्युष्यति मे तन्मूल अव्यक्तम अगाध बोधम पृच्छामहे त्वाम आत्म भावात्म भूतम तेणु आपण जहाँ कहते मु समस्त शास्त्र अध्ययन करती सब जिज्ञासा करती सब किंतु मु जानपना कौन पर मोर संतोष मु प्राप्त हो पारना तेणु आपन हो अगाध बोध आपण ज्ञान असीम रही कारण आपण हो आत्म भवात्म भूतम आत्म भव कहले ब्रह्मा तांकर आत्मभूतम तांकर आपण हो पुत्र तेणु ये भाव में पांच नंबर श्लोक व्यासदेव तांकु कहते वर्तमान ये श्लोक कहते सभी भगवान वेद समस्त गुह्य ए प्रभु आपण भगवान वेद समस्त गुह्य समस्त गुह्य विभिन्न प्रकार ज्ञान रही सब ज्ञान को सब प्रकाश करा जाए ना तेणु विभिन्न प्रकार जो ज्ञान रही साधारण ज्ञान रही किंतु गुह्य ज्ञान रही गुह्य गुह्य वस्तु को किए कहती गुह्य आमर जो गोटे गोपनीय कथा रही आम क्या कह गोपनीय कथा क्या समस्त कह जाए ना गोपनीय कथा आमर जो मैंने अंतरंग व्यक्ति ताकू कह तेणु गुह्य कथा जो रही गुह्य ज्ञान रही से गुह्य ज्ञान समस्त प्राप्त ही नहांती गुह्य ज्ञान किंतु भगवान को जो मैंने निज जन से गुह ज्ञान को से प्राप्त होती एक कथा कहते व्यासदेव सभी भगवान वेद समस्त गुह्य गुह्य ज्ञान को आपण वेद कहले जानती भगवान भक्त सब कुछ जानी था सब कुछ ज्ञान तक थाए गोटे श्लोक अच्छा जे जो मैंने जस्मिन विज्ञातम सर्व एवं विज्ञातम भवती भगवान जे जानवे से सब जानवे आगर किसी ना से जापारे ना ये भगवान को जानते जस्मिन विज्ञातम जहाँ को जान ले सर्व एवं विज्ञातम भवती सब कुछ से जानती भगवान जानीगला मैंने सब कुछ जानीगले आ कि बाकी रही अजणा किसी का ना तेणु व्यासदेव नारद मुनि को कहते आप समस्त गुह्य वेद सबकि गुह्य ज्ञान आपण पाखे अच्छे गुह ज्ञान आप जानते कहीं यदि नारद मुनि चिंता कहे कहीना मन भावे केमी तुम जान मुझे जानते ना उपासित पुरुष पुराण पुराण पुरुष भगवान सब पुरातन पुरुष हो भगवान ताक पूर्वर कहीं ना से पुरातन पुरुष चतुश्लोकी भागवत प्रथम श्लोक होती यहाँ अहमेवा स्वामी वाग्रे समस्त अग्रे भगवान थे भौतिक जगत सृष्टि हवा पूर्वर किए थे कौन सब थिला भगवान थे अहमेवा स्वामी वाग्रे ये होती चतुश्लोकी भागवत प्रथम श्लोक ये चारोटी श्लोक में भगवान सब किसी ज्ञान देदेले ब्रह्मा को प्रथम श्लोक होटा मुझे सब सब प्रथम मुझी अहमेवाग्रे एकमात्र मुझे आउ कहीं ना ब्रह्मा ना कि विष्णु ना कि शिव ना कहीं ना केवल भगवान थे अहम एवासम एवाग्रे भगवान ये हूँ प्रथम श्लोक चतुश्लोकी भागवत प्रथम श्लोक होटा भगवान से कह जाए पुराण पुरुष आद्यं पुराण पुरुषं नवजौ वनं च आदि पुरुष से एवं पुराण पुरुष किंतु आम चिंता करवा पुराणा व्यक्ति बहुत वृद्ध व्यक्ति से वृद्ध हो जाए ना सी होती नवजौ वनं च सब बेले जुवक अवस्था रही नवजुवक नवकिशोर भगवान मूल रूप होती यहाँ अनेक भगवान रूप रही कि मूल रूप होती कौन श्याम त्रिभंग ललित नियत प्रकाशम से सब बेले श्याम सुंदर से एवं त्रिभंग ललित एवं नियत प्रकाशम सब बेले से रही रूप होती कौन ना नवकिशोर नटवर गोपवेश वेणुकर ये सब रही भगवान मूल रूप होटा सी होती गोपवेश नवकिशोर सब बड़े के पंदर वर्ष ये युवक षोल वर्ष युवक नवजुवक एगार रु पंदर ये किशोर वयस तेणु यही एगार रु पंदर यही बयस नवकिशोर भगवान भगवान वृंदावन जो एगार वर्ष काल रही थे एगार वर्ष कम्प्लीट ही नथिला तेणु एगार वर्ष रु आरंभ हो कैशोर वयस छ रु दस ये जो पांच वर्ष ये हूँ पौगंड वयस एवं एगार रु पंदर ये हूँ किशोर वयस षोल रु भगवान युवक अवस्था आसुची भगवान सब नवजुवक अवस्था था नवकिशोर अवस्था था अधिक हमें ना से तेणु आम प्रभुपाद महाराज कहते जो महाभारत युद्ध भगवान जो रही से नववर्ष होता 90 इयर्स किंतु ताकर पुत्र पौत्र प्रपौत्र इत्यादि के कौन सब होते किंतु से सब बड़े नवजुग अवस्था थे वृद्ध हो नथिले से भगवान भगवान कथा छाड़ू भगवान जो मैंने भक्त से मैंने सब नवजुवक आम शुणु आलोचना करुले दशम स्कंध 44 अध्याय वर्णना करते भगवान मथुरा को जाते मथुरार वृद्ध व्यक्ति मैंने जो भगवान दर्शन कले से जुवक हो गले नवजुवक हो गले बुद्ध व्यक्ति माने सब नवजुवक हो गले आ भगवान कथा कौन कहवा तेणु भगवान सब नवजौवन भगवान रही तेणु पुराण पुरुष हेले पुरुष पुराण पुरुष शब्द अर्थ हो पुरुष शब्द अर्थ हो श्री प्रभुपाद महाराज कहती ये उपभोगकारी पुरुष कहले उपभोगकारी तेणु प्रकृत उपभोगकारी होती भगवान किंतु आमे भौतिक जगत रे जो माने पुरुष हवंतु बा स्त्री हवंतु स्त्रीलोक हवंतु बा पुरुष लोक हवंतु समस्त से पुरुष अभिमान रही पुरुष शब्द अनेक अर्थ रही किंतु मुख्य प्रभुपाद महाराज कहते पुरुष शब्द अर्थ होती उपभोगकारी तेणु ये तथाकथित पुरुष तथाकथित स्त्री ए समस्त पुरुष अभिमान रही पुरुष अभिमान कहले समस्त चाहते उपभोग करेंगे भगवद गीता 13 अध्याय रे भगवान एक कहले पुरुष प्रकृति स्तो ही भुंक्ते प्रकृति जान गुणान कारण गुण संगस्य सदसज्जोनि जन्मसु पुरुष जो पुरुष लोक हूँ स्त्री लोक हूँ ये प्रकृतिर जो गुण सब रही सत्व रज तम ये तीन गुण से उपभोग करते प्रकृति जान गुणान एवं कारण गुण संगस्य ये गुणर जो आंग संग करे सत्व गुण रज गुण तम गुण तेणु सी विभिन्न जन्म प्राप्त होती सत् असत जोनि जन्मसु केत देवजनी प्राप्त होती केत नीचजनी प्राप्त होती भाव सत् असत जोनि जन्मसु ये हूँ मूल कारण आम यही भाव अनादि काल रही उपभोग कर आम जो रही पिपासा रही से मेटू ना पुणी मृत्यु समय पुणी चिंता करवा पुणी गोटे पर जन्म गोटे जन्म प्राप्त हवा आंत मृत्यु समय डिसाइडिंग फैक्टर मृत्यु समय निर्णय करें कौ शरीर प्राप्त हवा जम जम बापी स्मरण भाव त्यजन तंते कलेवरम तम तम एवं कौंतीय सदा तद्भाव भावित जे जो भाई भाव चिंता करत्युवरण कर परजन्म प्राप्त हाब मृत्यु समयटा हूँ बहुत गुरुत्वपूर्ण समय तेणु मनुष्य जन्म उद्दिष्ट होती से मृत्यु मृत्यु को परीक्षा मृत्यु को केमी आम फेस करवा मृत्यु केमी सम्मुखीन हवा मनुष्य जन्म उद्दिष्ट होता से मनुष्य जन्म आम प्राप्त होचे तेणु ये कह पुरुष पुराण पुरुष भगवान हो प्रकृत पुरुष किंतु जितेबले आम पुरुष अभिमान करुचे से आमको ये भौतिक जगत में रहा पड़ू अनादि काल भौतिक जगत में बुरी बुलुचे उपभोग करने चाहूचे आम उपभोग कर क्षमता ना कि भगवान से ये गोटे शरीर प्रदान कर यही भौतिक शरीर गोटे प्रदान कर जो शरीर में आम भावचे आम उपभोग करते प्रकृति आम उपभोग करूना आम कष्ट ही भोग करते सुख को दुख को सुख भी भावचे कि प्रकृत उपभोगकारी हो भगवान पुरुष पुराण परावरेश मनसैव विश्वम परावरेश पर एवं अवर तार होश भगवान हो निम्न जो रही पर कहले मानने उच्चतर शक्ति एवं अवर कहले नीचतर शक्ति सब शक्तिर से होती नियंत्रणकारी ईश परावरेश मनसैव विश्वम भगवान ये जो विश्व को सृष्टि करजति अवति अति गुण असंग भगवान ये भौतिक जगत को सृष्टि करन कर संहार करना गुण मध्यम सत्व गुण से भगवान पालन करज गुण से सृष्टि करम गुण से ध्वंस कर गुण द्वारा कले से असंभव गुण द्वारा से गुण द्वारा प्रभावित हम भगवान गुण असंग तेणु मनसैव विश्वम भगवान मनरे सब सृष्टि करती ଭଗବାନ ସଂକଳ୍ପ ମାତ୍ରେ ଏ ଭୌତିକ ଜଗତ ସୃଷ୍ଟି ହୁଏ, କିଛି କାଳ ରୁହେ, ପୁଣି ଧ୍ୱଂସ ହୋଇଯାଏ। ଇଏ ହେଉଛି ଭଗବାନ ଶକ୍ତି। ସେଇ ଭଗବାନଙ୍କର ଆପଣ ଆରାଧନା କରୁଛନ୍ତି, ତେଣୁ ଆପଣ ସବୁକିଛି ଜାଣନ୍ତି। ସମସ୍ତ ବୁହ୍ୟ ଆଉ ପୂର୍ବ ଶ୍ଳୋକରେ କହିଲେ ନା ଅଗାଧ ବୋଧ, ଶ୍ରୀ ଶ୍ରୀଧର ସ୍ୱାମୀ ତାଙ୍କ ଟୀକାରେ ଅଗାଧ ବୋଧ ତାମ ପ୍ରପଞ୍ଚାୟନ ଆ ଦୁଇଟି ଶ୍ଳୋକରେ କହିବେ ଭଗବାନ କେମିତି ନାରଦ ମୁନି ଅଗାଧ ବୋଧ। ଯେଉଁମାନେ ଭଗବାନ ଭକ୍ତ ତାଙ୍କର ବୁଦ୍ଧି ତାଙ୍କର ଜ୍ଞାନ ଏହିଭଳି ଭାବରେ ଆମେ ଚିନ୍ତା କରିପାରିବା। ପ୍ରଭୁପାଦ ମହାରାଜ ଦେଖନ୍ତୁ ଚିନ୍ତା କରୁ, କିଏ କେତେ ସାଇଣ୍ଟିଷ୍ଟ କିଏ କ'ଣ ସବୁ ପ୍ରଶ୍ନ ପଚାରିଛନ୍ତି। ପ୍ରଭୁପାଦଙ୍କର ଗୋଟେ ରହିଛି କନ୍ଭରସେସନ୍, 36 ଭଲ୍ୟୁମ୍ ରହିଛି, 36 ଭଲ୍ୟୁମ୍ ରହିଛି। କିଏ କେଉଁ ଡିଗ୍ରୀରେ ସବୁ ଏକ୍ସପର୍ଟ ସବୁ ରହିଛନ୍ତି, କିଏ କେଉଁଥିରେ ଏକ୍ସପର୍ଟ ସବୁ ରହିଛନ୍ତି, ସେମାନେ ସବୁ ପଚାରୁଛନ୍ତି ପ୍ରଶ୍ନ, ତାହାର ଉତ୍ତର ଦେଉଛନ୍ତି ପ୍ରଭୁପାଦ। ଅଗାଧ ବୋଧ ଭଗବାନ ଭକ୍ତ ହେଇଗଲେ ଜଣେ ଏଇଭଳି ଭାବରେ ସ୍ଥିତି ପ୍ରାପ୍ତ ହେବେ। ଏହି ପ୍ରସଙ୍ଗରେ ଗୋଟେ କଥା ଆସେ, ଶ୍ରୀ ପ୍ରଭୁପାଦ ମହାରାଜ ଯେତେବେଳେ ଭୁବନେଶ୍ୱରକୁ ଆସିଥିଲେ, ଭୁବନେଶ୍ୱରରେ 1977 ମସିହାରେ ଆସିଥିଲେ, ଜାନୁଆରୀ ମାସରେ ଆସିଥିଲେ, ରହିଲେ ସେଠି। ତେଣୁ ସେହି ପ୍ରସଙ୍ଗରେ ଆମର ଜଣେ ଥିଲେ ଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ, ତାଙ୍କର ଶିଷ୍ୟ ଥିଲେ, ସେଠି ରହିଥିଲେ ଗୌରବନ୍ଦ ସ୍ୱାମୀ ମହାରାଜ, ଏବଂ ତାଙ୍କର ଜଣେ ଅନୁଗାମୀ ଥିଲେ, ପରେ ସେ ତାଙ୍କର ଶିଷ୍ୟ ହେଲେ, ଶ୍ରୀପା ସଚିନନ୍ଦନ ପ୍ରଭୁ, ଆପଣ ଜାଣିଥିବେ ସଚିନନ୍ଦନ ପ୍ରଭୁ ଟୁରିଷ୍ଟ ଅଫିସର ଥିଲେ। ଯାହା ସିଏ କହୁଥିଲେ କଥା, ଯେତେବେଳେ ସିଏ ପ୍ରଭୁପାଦ ମହାରାଜ ବସିଛନ୍ତି, ଯେଉଁଠି ବର୍ତ୍ତମାନ ଘରଟି ଭଙ୍ଗା ହେଇଯାଇଛି ଆଉ ତାପରେ ଦେଖିପାରିବ ନାହିଁ, ସେ ଯେଉଁ ରହିଛି ପ୍ରଭୁ ଗୌରବନ୍ଦ ସ୍ୱାମୀ ମହାରାଜ କୁଟୀର ଥିଲା, ତା ପାଖରେ ଯେଉଁ ରହିଥିଲା ପ୍ରଭୁପାଦ ସେଇଠି ରହିଥିଲେ 16-17 ଦିନ କାଳ ରହିଥିଲେ। ତେଣୁ ବହୁତ ସବୁ ଆସୁଥିଲେ ତାଙ୍କର ଦେଖା କରିବା ପାଇଁ ପ୍ରଭୁପାଦଙ୍କ ସହିତ। ଯେଉଁମାନେ ପ୍ରଭୁପାଦଙ୍କୁ ସବୁ ଦେଖା କରୁଥିଲେ ତାଙ୍କର କେତେ ବଡ଼ ଭାଗ୍ୟ, ଚିନ୍ତା କରନ୍ତୁ କେତେ ବଡ଼ ଭାଗ୍ୟ, ତାଙ୍କର ଦର୍ଶନ ପାଇଲେ, ତାଙ୍କ ସହିତ କଥା ହେଲେ, ଏଇସବୁ। ତେଣୁ ଏଇଭଳି ଭାବରେ ଜଣେ ଆସୁଥିଲେ ବ୍ୟକ୍ତି, ତାଙ୍କର ଗୋଟେ ପ୍ରଶ୍ନ ଥିଲା, ସେ ପ୍ରଶ୍ନକୁ ସେ ବହୁତ ଧାର୍ମିକ ବ୍ୟକ୍ତିମାନେ ସବୁ ପ୍ରଶ୍ନ ପଚାରିଛନ୍ତି, କିନ୍ତୁ ସେ ପ୍ରଶ୍ନର ଉତ୍ତର ସେ ପାଇପାରୁନଥିଲେ। ଏ ସିଏ ଆସିକରି ଏଇ ଯେଉଁ ଆମର ରହିଛନ୍ତି ସଚିନନ୍ଦନ ପ୍ରଭୁଙ୍କ ସହିତ ମିଶିକରି ସେ ଚାହୁଁଥିଲେ ପ୍ରଭୁପାଦ ମହାରାଜ ସହିତ ସେଟା ଆଲୋଚନା କରିବେ, ସେ ପ୍ରଶ୍ନର ଉତ୍ତର କ'ଣ, କେହି ଦେଇପାରୁନଥିଲେ ତାଙ୍କର ସବୁ ଉତ୍ତର। କିନ୍ତୁ ସିଏ ଯେତେବେଳେ ଆସି ପହଞ୍ଚିଲେ, ପ୍ରଭୁପାଦ ମହାରାଜ ତାଙ୍କର ସବୁ ଫରେନ୍ ଶିଷ୍ୟମାନେ ସବୁ ଥିଲେ, ସେଇଠି ଆଲୋଚନା ଚାଲିଛି, ସବୁ କଥା ଚାଲିଛି, ସେହି ସମୟରେ ଇଏ ଯେତେବେଳେ ପହଞ୍ଚିଗଲେ, ହଠାତ୍ ସେ ତାଙ୍କର କନ୍ଭରସେସନ୍ ଚାଲିଥିଲା ବନ୍ଦ କରିକିରି, ସେ ଜଣେ ତାଙ୍କର ଶିଷ୍ୟକୁ କହିଲେ, ତମେ ଚୈତନ୍ୟ ଚରିତାମୃତ ଆଣ, ଚୈତନ୍ୟ ଚରିତାମୃତ କଥା ଆଣ। ତେଣୁ ଆମର ସଚିନନ୍ଦନ ପ୍ରଭୁ କହୁଥିଲେ, ମୁଁ ଭାବିଲି ତାଙ୍କୁ 1977 ମସିହାରେ ଆସିଥିଲେ, ତାଙ୍କ ବୟସ ଥିଲା 81 ପ୍ରଭୁପାଦଙ୍କର, ତେଣୁ ଇଏ ଭାବିଲେ ତାଙ୍କର ବୟସ ଅଧିକା ହେଇଗଲାଣି, ତାଙ୍କର ମାଇଣ୍ଡ ଠିକ୍ ଭାବରେ କାମ କରୁନି, ନହେଲେ ହଠାତ୍ କାହିଁକି ଏଭଳି କହିଲେ, ଚିନ୍ତା କରୁଥିଲେ ଏଇଟା। କିନ୍ତୁ ଯାହା ହଉ, ସେ ଚୈତନ୍ୟ ଚରିତାମୃତରୁ ସେ ଗୋଟେ ପେଜ୍ କହିଲେ, ଅମକ କାଢ଼, ଅମକ ସ୍କନ୍ଦର, ଏ ଅମକ ଲୀଳାର, ଅମକ ଅଧ୍ୟାୟର, ଅମକ ଶ୍ଳୋକ କାଢ଼, ତେଣୁ ସେଇଟା ଆଲୋଚନା କଲେ। ତେଣୁ ସେ ଯେଉଁ ଆଲୋଚନା କଲେ, ଏହି ଆଲୋଚନା ମାଧ୍ୟମରେ ଏ ବ୍ୟକ୍ତିଙ୍କର ଯେଉଁ ପ୍ରଶ୍ନ ଥିଲା, ସେ ପ୍ରଶ୍ନର ଉତ୍ତର ପାଇଗଲେ। ଯେଉଁ ପ୍ରଶ୍ନ ପଚାରି କେହି ତାର ଉତ୍ତର ଦେଇପାରୁନଥିଲେ, ବିନା ପଚାରିକିରି ସେ ଉତ୍ତର ପାଇଗଲେ। ତେଣୁ ସେ କହିଲେ, ଇଏ ହେଉଛନ୍ତି ଜଣେ ଭଗବାନଙ୍କର ଅବତାର, ଅବତାର ଏଭଳି ରହିଛି, ପ୍ରଶ୍ନ ପଚାରିବା ଦରକାର। ଅଗାଧ ବୋଧ ଶବ୍ଦର ଅର୍ଥ ହେଉଛି ଏଇଟା, ଏତେ ଜ୍ଞାନ ରହିଛି, ଆପଣ କ'ଣ ଚିନ୍ତା କରୁଛନ୍ତି ସେ କହିଦେବେ। ବ୍ୟାସଦେବଙ୍କର ମନର ଅସନ୍ତୋଷକୁ ସେ ଆ ପରେ କହିବେ, ଦୁଇଟି ଶ୍ଳୋକରେ କହିଦେବେ, ଦୁଇଟି ଶ୍ଳୋକରେ କହିବେ କ'ଣ ପାଇଁ ତୁମେ ଅସନ୍ତୋଷ ପ୍ରାପ୍ତ ହେଉଛ। ବ୍ୟାସଦେବ ଜଣେ ଭଗବାନଙ୍କ ଅବତାର, ସମସ୍ତ ଶାସ୍ତ୍ର ରଚନା କଲେ, କିନ୍ତୁ ତଥାପି ସେ ଜାଣିପାରିଲେ ନାହିଁ କାହିଁକି ସେ ଅସନ୍ତୋଷ ହେଉଛନ୍ତି, ସନ୍ତୋଷତା ଶାନ୍ତି ପ୍ରାପ୍ତ ହୋଇପାରୁନାହାନ୍ତି, ସନ୍ତୋଷତା ପ୍ରାପ୍ତ ହୋଇପାରୁନାହାନ୍ତି, କାରଣ କ'ଣ। ତେଣୁ ଅଗାଧ ବୋଧ ଶବ୍ଦରେ ଯେଉଁ କୁହାଗଲା ପୂର୍ବ ଶ୍ଳୋକରେ, ସେ ଅଗାଧ ବୋଧ ତାଂ ପ୍ରପଞ୍ଚାୟନ ଆ ଦୁଇଟି ଶ୍ଳୋକରେ କହୁଛନ୍ତି, କିଭଳି ଜଣେ ଅଗାଧ ବୋଧ, କେତେ ଜ୍ଞାନ ରହିଛି, ଜ୍ଞାନର କିଭଳି ଭାବରେ ଅଗାଧ ଜ୍ଞାନ ରହିଛି, ଅସୀମ ଜ୍ଞାନ ଭଗବାନ ପାଖରେ ସବୁ ଜ୍ଞାନ ରହିଛି। ଯେତେ ବଡ଼ ଜ୍ଞାନୀ ବ୍ୟକ୍ତି ହୁଅନ୍ତୁ, ଭଗବତ ଗୀତା ଭଗବାନ କହିଲେ ଜ୍ଞାନମ ଜ୍ଞାନବତାମହମ, ଏତେ ବଡ଼ ଜ୍ଞାନୀ ହୁଅନ୍ତୁ ତାଙ୍କର ଜ୍ଞାନ ହେଉଛି ମୁଁ, ଏବଂ ଭଗବାନ ଠାରୁ ସମସ୍ତେ ଜ୍ଞାନ ପ୍ରାପ୍ତ ହେଉଛନ୍ତି। ଆପଣମାନେ ଜାଣିଥିବେ ବୈଜ୍ଞାନିକମାନେ ସବୁ ରହିଛନ୍ତି, ବହୁତ ଗବେଷଣା କରୁଛନ୍ତି, କିନ୍ତୁ ପ୍ରାପ୍ତ ହୋଇପାରୁନାହାନ୍ତି, ଥିଓରି ପ୍ରାପ୍ତ ହୋଇପାରୁନାହାନ୍ତି। ଏଇଭଳି ଭାବରେ ଜଣେ ବୈଜ୍ଞାନିକ ଥିଲେ ଆର୍କିମେଡିସ୍, ଗ୍ରୀସ୍ର, ଗ୍ରୀଷ୍ମ ଆର୍କିମିଡ଼ିସ୍ ଥିଲେ, ତାଙ୍କ ରାଜା ଗୋଟେ ଦେଇଥିଲେ, କହିଥିଲେ ବୈଜ୍ଞାନିକମାନଙ୍କୁ ତୁମେ ଏ ପ୍ରଶ୍ନର ଉତ୍ତର ବାହାର କର, ସ୍ପେସିଫିକ୍ ଗ୍ରାଭିଟି ଗୋଟେ ସେ ବାହାର କରିଥିଲେ ସେଇଟାକୁ। ସେତେବେଳେ ସ୍ନାନ କରୁଥିଲେ କୂଅରେ, ସ୍ନାନ କରୁଥିଲେ ସେହି ସମୟରେ ସେ ଯେଉଁ ପାଣି ବୁଡ଼ାଉଥିଲେ, ମାଠିଆ ବା ଗରା ଯାହା ବୁଡ଼ାଉଥିଲେ, ଗୋଟେ ଉଠିଲା ବେଳକୁ ହାଲକା ହେଇଯିବ। ଗୋଟେ ଗରାରେ ଗରାଏ ପାଣି ଥିଲେ ମଧ୍ୟ ତାକୁ ପାଣି ଭିତରେ ଉଠେଇଲେ ତାର ଓଜନ କମିଯିବ। ତେଣୁ ତାହା ପୂର୍ବରୁ ମଧ୍ୟ ସେ ଦେଖୁଥିଲେ ସେଇଟା, କିନ୍ତୁ ଜାଣିପାରୁନଥିଲେ। ଭଗବାନ ସେ ଜ୍ଞାନଟି ପ୍ରଦାନ କଲେ କ'ଣ ପାଇଁ ହାଲକା ହେଇଯାଉଛି, ସେଇଥିରୁ ସେ ଜାଣିପାରିଲେ। ଏଇ ସ୍ପେସିଫିକ୍ ଗ୍ରାଭିଟି ଏଇଟାକୁ ବାହାର କଲେ, ଆର ସୂତ୍ରକୁ ବା ଫର୍ମୁଲାକୁ ବାହାର କଲେ ସିଏ। ତେଣୁ କୁହାଯାଏ ସିଏ ଉଲଗ୍ନ ହେଇକି ଧାଇଁଲେ, ୟୁରେକା ୟୁରେକା କହିକି ଧାଇଁଲେ। ୟୁରେକା କହିଲେ ମୁଁ ପାଇଗଲି। ପ୍ରକୃତରେ ଭଗବାନ ଜ୍ଞାନ ପ୍ରଦାନ କରନ୍ତି। ମତ ସ୍ମୃତି ଜ୍ଞାନମ ଅପହନମ ଚ, ଭଗବାନ ଠାରୁ ଜ୍ଞାନ ଆସୁଛି। ଏତେ ବଡ଼ ବୈଜ୍ଞାନିକ ହୁଅନ୍ତୁ, ବୈଜ୍ଞାନିକ ମାନେ କହନ୍ତି ତାଙ୍କର ଯେଉଁ ସେମାନେ ଯେଉଁ କିଛି ପ୍ରାପ୍ତ ହେଇଛନ୍ତି, କିଛି ଥିଓରି ନୂଆ ନୂଆ ଇନଭେନ୍ସନ୍ କରିଛନ୍ତି, ସେଇଟା ହେଉଛି କ'ଣ ନା 99% ପର୍ସପିରେସନ୍। ଅନେଶ୍ୱତ ଭାବ ସେ ବହୁତ ପରିଶ୍ରମ କରନ୍ତି କିନ୍ତୁ ପାଇପାରନ୍ତି ନାହିଁ, ତାର ଫର୍ମୁଲା ପାଇପାରନ୍ତି ନାହିଁ। କିନ୍ତୁ 1% ଇନ୍ସପିରେସନ୍, 1% ହେଉଛି ଗୋଟେ ପ୍ରେରଣା ଆସେ। ସେ ପ୍ରେରଣାଟା କେଉଁଠୁ ଆସେ ସେମାନେ ଜାଣିପାରନ୍ତି ନାହିଁ, କିନ୍ତୁ ସେ ପ୍ରେରଣାଟା ଆସେ ଭଗବାନଠାରୁ। ଭଗବାନ ସେ ପ୍ରେରଣା ଦିଅନ୍ତି। ମତ ସ୍ମୃତି ଜ୍ଞାନମ ଅପହନମ ଚ, ଭଗବାନଠାରୁ ସେ ସ୍ମୃତି ଆସୁଛି, ଜ୍ଞାନ ଆସୁଛି ଏବଂ ବିସ୍ମୃତି ମଧ୍ୟ ଆସୁଛି। ତେଣୁ ଅଗାଧ ବୋଧ ନାରଦ ମୁନି ସେହିଭଳି ଭାବରେ ଅଗାଧ ବୋଧ ଶବ୍ଦଟି କହିଲେ ତା ପୂର୍ବ ଶ୍ଲୋକରେ, ତାକୁ ସେ ଅଗାଧ ବୋଧ ଶବ୍ଦର 2 ଶ୍ଳୋକରେ ତା ବ୍ୟାଖ୍ୟା କରିଛନ୍ତି। କିଭଳି ଭାବରେ ଅଗାଧ ବୋଧ ନାରଦ ମୁନି ଭଗବାନଙ୍କର, ଇଏ ହେଉଛନ୍ତି ଭକ୍ତର ଅବତାର, ଭକ୍ତି ନାରଦ ମୁନି ହେଉଛନ୍ତି ଭକ୍ତିର ଅବତାର। ନାରଦ ମୁନି ତାଙ୍କ ପୂର୍ବଜନ୍ମା କଥା କହିବେ, ଏସବୁ କଥା ଆସିବ। ତେଣୁ କ'ଣ ସୁଯୋଗ ଭଗବାନ ଯିଏକି ସୃଷ୍ଟି କରୁଛନ୍ତି, ପାଳନ କରୁଛନ୍ତି ଏବଂ ଧ୍ୱଂସ କରୁଛନ୍ତି, ତାଙ୍କର ଯେ ଉପାସକ ଉପାସିତ ତାଙ୍କର ଆପଣ ଉପାସନା କରୁଛନ୍ତି, ତେଣୁ ଆପଣ ଅଗାଧ ବୋଧ, ସବୁକିଛି ଜ୍ଞାନ ଆପଣଙ୍କ ପାଖରେ ରହିଛି। କିଭଳି ଭାବରେ ଅଗାଧ ବୋଧ ନା ଏ ଶ୍ଳୋକରେ, ପ୍ରଥମ ଶ୍ଳୋକରେ କହୁଛନ୍ତି କ'ଣ, 2 ଶ୍ଳୋକରେ ସର୍ବଗୁହ୍ୟ ଜ୍ଞାନ ହେତୁ, ସବୁକିଛି ଗୁହ୍ୟତମ ଜ୍ଞାନ ସେ ଜାଣନ୍ତି। ଗୁହ୍ୟ ଗୁହ୍ୟତର ଗୁହ୍ୟତମ, ଗୁହ୍ୟର ମଧ୍ୟ ବିଭିନ୍ନ ପ୍ରକାର ସ୍ତର ରହିଛି। ବିଭିନ୍ନ ଭଗବତ ଗୀତାରେ ଭଗବାନ 3 ଜ୍ଞାନ ଦେଇଛନ୍ତି, ଗୁହ୍ୟ ଜ୍ଞାନ, ଗୁହ୍ୟତର ଜ୍ଞାନ ଏବଂ ଗୁହ୍ୟତମ ଜ୍ଞାନ ଦେଇଛନ୍ତି। 3 ଜ୍ଞାନ ଦେଇଛନ୍ତି ଭଗବାନ, ଅନ୍ତିମରେ କହିଲେ ନା ଇତିତେ ଜ୍ଞାନ ଆଖ୍ୟାତମ ଗୁହ୍ୟାତ ଗୁହ୍ୟତର ମୟା, ମୁଁ ତୁମକୁ ସବୁ ଜ୍ଞାନ ଦେଇଦେଲି, କାରଣ ଅର୍ଜୁନ ତାଙ୍କ ପ୍ରିୟ, ଅତ୍ୟନ୍ତ ପ୍ରିୟ, ତେଣୁ ଆଉ ସେ କିଛି ଗୋପନ ରଖିଲେ ନାହିଁ, ତାକୁ ସବୁ ଦେଇଦେଲେ, ଗୁହ୍ୟ ଜ୍ଞାନ ଦେଇଦେଲେ, ଗୁହ୍ୟ ଗୁହ୍ୟତର ଗୁହ୍ୟତମ 3 ଜ୍ଞାନ ଦେଇଦେଲେ। ଅନ୍ତିମରେ ଭଗବତ ଗୀତା 18 ଭଗବାନ କହିଲେ ଇତିତେ ଜ୍ଞାନ ଆଖ୍ୟାତମ ଗୁହ୍ୟାତ ଗୁହ୍ୟତର ମୟା, ମୁଁ ତୁମକୁ ଗୁହ୍ୟ ଜ୍ଞାନ ଦେଲି, ତାପରେ ଗୁହ୍ୟତର ଜ୍ଞାନ ଦେଲି ଏବଂ ସର୍ବଗୁହ୍ୟତମ ଗୁହ୍ୟ, ପୁଣି ଥରେ ତୁମକୁ ଗୁହ୍ୟତମ ଜ୍ଞାନ ମୋତେ ଦେଉଛି। 2 ଏ ଗୁହ୍ୟତମ ଜ୍ଞାନ ଦେଲେ ଭଗବତ ଗୀତାରେ, 9 ଅନ୍ତିମ ଶ୍ଳୋକରେ ଦେଲେ ଗୁହ୍ୟତମ ଜ୍ଞାନ, ପୁଣି ତାକୁ ଆଉ ଥରେ କହିଲେ 18:66 ଶ୍ଳୋକରେ, 65-66 ଶ୍ଳୋକରେ ଗୁହ୍ୟତମ ଜ୍ଞାନ ଦେଲେ। ଶ୍ରୀମା ଆମର ବିଶ୍ୱନାଥ ଚକ୍ରପୀଠାକୁ କହୁଛନ୍ତି 64 ଅକ୍ଷରରେ ଭଗବାନ ଏ ଗୁହ୍ୟତମ ଜ୍ଞାନକୁ ପ୍ରଦାନ କରିଦେଲେ। 64 ଅକ୍ଷରରେ, 700 ଶ୍ଳୋକ ରହିଛନ୍ତି ଭଗବତ ଗୀତାରେ, କିନ୍ତୁ 64 ଅକ୍ଷରରେ ସମସ୍ତ ଗୀତାର ସାରକୁ, ସବୁଠାରୁ ଗୃହତମ ଜ୍ଞାନକୁ 64 ଅକ୍ଷର ଭଗବାନ ପ୍ରଦାନ କରିଦେଲେ। ଇଏ ଭଗବାନ ଭଗବତା ଏଭଳି ରହି ତାଙ୍କର ଜ୍ଞାନ କଥା କ'ଣ କହିବା। ମନମନା ଭବ ଯେଉଁ ଶ୍ଳୋକ 2 ରହିଛି, ସର୍ବଧର୍ମାନ ପରିତ୍ୟଜ୍ୟ, ଏଇ 2 ଶ୍ଳୋକରେ 64 ଅକ୍ଷର ରହିଛି। 64 ଅକ୍ଷରରେ ଭଗବାନ ସବୁଠାରୁ ଗୃହତମ ଜ୍ଞାନ ଦେଇଦେଲେ ଭଗବାନ ଅର୍ଜୁନଙ୍କୁ, ଯେହେତୁ ପ୍ରଥମ ଦେଇଥିଲେ 9:34 ଶ୍ଳୋକରେ, ସେଥିପାଇଁ କହିଲେ ଆଉ ଥରେ ମୁଁ ତୁମକୁ ଦଉଛି। କାହିଁକି ଦଉଛି ଆଉ ଥରେ ନା, ତୁମେ ମୋର ଅତ୍ୟନ୍ତ ପ୍ରିୟ, ସର୍ବଗୁହ୍ୟତମ ଗୁହ୍ୟ ଶୃଣୁମି ପରମ ବଚ ଇଷ୍ଟୋସିମେ ଦୃଢ଼ମିତି ତତ ବକ୍ଷ୍ୟାମିତ ହିତମ, ତୁମେ ମୋର ଅତ୍ୟନ୍ତ ପ୍ରିୟ, ସେଥିପାଇଁ ମୁଁ ତୁମକୁ କହୁଛି, ତୁମର ହିତ ପାଇଁ କହୁଛି। ଏଇ ଅର୍ଜୁନଙ୍କ ମାଧ୍ୟମରେ ଆମ ସମସ୍ତଙ୍କ ହିତ ପାଇଁ କହୁଛନ୍ତି ଭଗବାନ। ଗୃହତମ ଜ୍ଞାନକୁ କେତେ ଜଣ ଜାଣୁଛନ୍ତି? ତେଣୁ ଏ ଯେଉଁ ରହିଛି ସର୍ବଗୃହ୍ୟ ଜ୍ଞାନ ହେତୁ, କାହିଁକି ସେ ଜାଣୁଛନ୍ତି ନାରଦ ମୁନି? ତାର କାରଣ ହେଉଛି ଏଇଟା। କ'ଣ? ପ୍ରଥମ ଶ୍ଳୋକ, ଏଇ ଶ୍ଳୋକରେ କହିଲେ ପୁରାଣ ପୁରୁଷ ଉପାସିତ, ଭଗବାନ ସମସ୍ତେ ଉପାସନା କରୁଛନ୍ତି। କିଏ କିଏ କାହାର ନା କାହାର ଜଣେ ଉପାସନା କରୁଛନ୍ତି, ପୂଜା କରୁଛନ୍ତି, କିନ୍ତୁ ଆମେ ଜାଣିନେ କାହାର ପୂଜା କରିବା କଥା। କିଏ ପୂଜ୍ୟ ଅଗ୍ରପୂଜ୍ୟ, ସବୁଠୁ ଶ୍ରେଷ୍ଠ ପୂଜ୍ୟ କିଏ, ଏଇଟା ଆମେ ଜାଣିନାହିଁ। ଭାଗବତ ସପ୍ତମ ସ୍କନ୍ଧରେ ଏବଂ ଦଶମ ସ୍କନ୍ଧରେ ମଧ୍ୟ ଏଇ କଥାଟି ଆସୁଛି, ଯେଉଁ ଯୁଧିଷ୍ଠିର ମହାରାଜ ସେ କହିଲେ ସବୁଠାରୁ ଶ୍ରେଷ୍ଠ ପୂଜ୍ୟ କିଏ, ଅଗ୍ରପୂଜ୍ୟ। ରାଜସ୍ୱ ଯଜ୍ଞ ଯେଉଁ କଲେ ସେଇଠି ଦେବତାମାନେ ଗନ୍ଧର୍ବମାନେ ସବୁ ଲୋକରୁ ସବୁ ଆସିଥିଲେ, ମୁଖ୍ୟ ମୁଖ୍ୟମାନେ ସବୁ ଆସିଥିଲେ, ବ୍ରହ୍ମା ଶିବ ମୁନି ଋଷିମାନେ ରାଜାମାନେ ସବୁ ଆସିଥିଲେ। ତିନୋଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, 72, 73, 74 ଏଇ ତିନୋଟି ଅଧ୍ୟାୟରେ ଏଇ ରାଜସ୍ୱ ଯଜ୍ଞ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ସେ ଯେତେବେଳେ କହିଲେ ଶ୍ରେଷ୍ଠ ପୂଜ୍ୟ କିଏ, ଯାହାଙ୍କର ସେ ପୂଜା କରିବେ, ଯୁଧିଷ୍ଠିର ମହାରାଜ ରାଜସ୍ୱ ଯଜ୍ଞ କରିବେ, ପ୍ରଥମେ ତାଙ୍କୁ ପୂଜା କରିବେ, ତାଙ୍କ କୃପା ନେଇକରି ରାଜସ୍ୱ ଯଜ୍ଞ ଆରମ୍ଭ କରାଯିବ। ତେଣୁ ସହଦେବ କହିଲେ ଅଗ୍ରପୂଜ୍ୟ ହେଉଛନ୍ତି ଭଗବାନ କୃଷ୍ଣ, ଏବଂ ଭୀଷ୍ମଦେବ ମଧ୍ୟ ତାଙ୍କୁ ସେଇଟାକୁ ସମର୍ଥନ କଲେ, ଭୀଷ୍ମଦେବ ସମର୍ଥନ କଲେ, ମହାଜନ ଭୀଷ୍ମଦେବ, କିନ୍ତୁ ଶିଶୁପାଳ ଏଇଟା ଗ୍ରହଣ କରିପାରିଲା ନାହିଁ। ଶିଶୁପାଳ ଭଗବାନଙ୍କୁ ବିଭିନ୍ନ ପ୍ରକାର ଗାଳି ଦେବା ପାଇଁ ଆରମ୍ଭ କଲା, ବିଭିନ୍ନ ପ୍ରକାର ତିରସ୍କାର କଲା, ତେଣୁ ଅନ୍ୟମାନେ ସହିପାରୁନାହାନ୍ତି, ଭଗବାନ ନିଜ ଜନମାନେ ସେ ସହିପାରିବେ ନାହିଁ ଭଗବାନଙ୍କର ନିନ୍ଦାକୁ। କିନ୍ତୁ ଭଗବାନ ତାଙ୍କୁ ଶାନ୍ତ କରେଇଲେ, କାରଣ ଭଗବାନ ତାଙ୍କର ଶିଶୁପାଳଙ୍କ ମା ୟାଙ୍କ ପିଉସୀ ହେବେ, ଭଗବାନ ପିଉସୀ ହେବେ, ତାଙ୍କୁ ସିଏ ଦେଇଥିଲେ କଥା ଦେଇଥିଲେ ଯେ 100ଟି ଅପରାଧ ସେ କ୍ଷମା କରିବେ। ତେଣୁ 100ଟି ଅପରାଧ ଯେତେବେଳେ ହେଇଗଲା ସେତେବେଳେ ସେ ତାଙ୍କ ସୁଦର୍ଶନ ଚକ୍ରରେ ହତ୍ୟା କଲେ ଶିଶୁପାଳ। ଏସବୁ କଥା ରହିଛି, ଏଇଟାକୁ ବୁଝିପାରିଲେ ନାହିଁ ଯୁଧିଷ୍ଠିର ମହାରାଜ ଧର୍ମରାଜ, ଅନ୍ୟମାନଙ୍କ କଥା କ'ଣ କହିବା, ଧର୍ମରାଜ ବୁଝିପାରିଲେ ନାହିଁ ସପ୍ତମ ସ୍କନ୍ଧରେ କଥା କୁହାଯାଉଛି। ସେ ପଚାରିଲେ କାହିଁକି ଏଭଳି ଭାବରେ ଶିଶୁପାଳ ଭଗବାନ, ସେ ଶିଶୁପାଳ ଶରୀରରୁ ଗୋଟେ ଜ୍ୟୋତି ଆସିକରି ଭଗବାନ ଶରୀରରେ ମିଶିଗଲା, ତେଣୁ ସେ ପଚାରିଲେ। ସପ୍ତମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି ଯେ ଆଉ ଜଣେ ଥିଲେ ବେଣ, ରାଜା ବେଣ ଥିଲେ, ସେ ଭଗବାନଙ୍କୁ ନିନ୍ଦା କରିକିରି ସେ କ'ଣ ନର୍କକୁ ଯାଉଥିଲେ, କିନ୍ତୁ ଇଏ କିଭଳି ଏଭଳି ଭାବରେ ଗତିପ୍ରାପ୍ତ ହେଲେ? ତେଣୁ ନାରଦ ମୁନି ତାର ଉତ୍ତର ଦେଇଛନ୍ତି, ସପ୍ତମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଆଉ ଆର ଉତ୍ତର ଦିଆଯାଇଛି, କିନ୍ତୁ ପ୍ରକୃତରେ ଆ ଡିଟେଲ୍ସ ରହିଛି ଦଶମ ସ୍କନ୍ଧ 74, 73, 74, 75 ଏସବୁ ଅଧ୍ୟାୟ ମାନଙ୍କରେ ବର୍ଣ୍ଣନା କରାଯାଇଛି ରାଜସ୍ୱ ଯଜ୍ଞ। ପୂର୍ବରୁ ଆଲୋଚନା କରିଥିଲେ ସେଇଟା ରାଜସ୍ୱ ଯଜ୍ଞ। ତେଣୁ ଏଇଠି ଯେଉଁ କୁହାଯାଉଛି ପୁରାଣ ପୁରୁଷ ଉପାସିତ କଥଂ ଭୂତମ୍, ସେ ପୁରାଣ ପୁରୁଷଙ୍କୁ କିଭଳି ଭାବରେ ଉପାସନା କରିଥିଲେ ନା ପରାବରେଶ, ପରାବରେଶ କହିଲେ ପରା, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ପରା ପର କହିଲେ ଶ୍ରେଷ୍ଠ, ଅବର କହିଲେ ନୀଚ, କିନ୍ତୁ ଏଠି ଶିବା ସିଦ୍ଧ ସ୍ୱାମୀ କହୁଛନ୍ତି ପରାବରେଶ ଶବ୍ଦର ଅର୍ଥ ହେଉଛି କାର୍ଯ୍ୟ କାରଣ ଇଶ ବା ନିୟନ୍ତା, କାର୍ଯ୍ୟ କାରଣ। ଭୌତିକ ଜଗତ ଆମେ ଯାହା ଦେଖୁଛେ ସବୁ କାର୍ଯ୍ୟ କାରଣର କଥା ଚାଲିଛି, ସବୁର ଗୋଟେ କାରଣ ରହିଛି ଏବଂ କାରଣର ଗୋଟେ କାର୍ଯ୍ୟ ରହିଛି। ଖାଲି ଆମେ ଗୋଟିଏ ଗୋଟିଏ ଉଦାହରଣ ଦେବା, ଯେମିତି ଆମେ ଦେଖୁଛେ ଗୋଟେ ଗଛ, ଗଛଟାର କାରଣ ହେଉଛି ଗୋଟେ ମଞ୍ଜି, ତେଣୁ ମଞ୍ଜି ହେଉଛି କାରଣ, ତାର କାର୍ଯ୍ୟ ହେଉଛି ଗଛ, ପୁଣି ଗଛ ମଧ୍ୟ ଯଦିଓ କାର୍ଯ୍ୟ ସେ ପୁଣି ଗୋଟେ କାରଣ ହେଇଯାଉଛି। ସେ ଗଛରୁ ମାନେ ତୁଳ, ଆମେ ଦେଖିବା ଶିମିଳି, ଶିମିଳି ଗଛ ଦେଖନ୍ତୁ, ତାହେଲେ ତୁଳା ବାହାରୁଛି, ତୁଳା ବାହାରୁଛି, ସେ ତୁଳାରେ ପୁଣି ହେଉଛି କ'ଣ ହେଉଛି ନା ବସ୍ତ୍ର ହେଉଛି, ତୁଳା ହେଇଯାଉଛି ଗୋଟେ କାରଣ, ବସ୍ତ୍ର ହେଉଛି ତାର କାର୍ଯ୍ୟ। ଏଇଭଳି ଭାବରେ ଯାହା ସବୁ ଦେଖୁଛେ ଏ ଭୌତିକ ଜଗତ କହିଲେ କାର୍ଯ୍ୟ କାରଣ, କିନ୍ତୁ ଭଗବାନ ହେଉଛନ୍ତି କାର୍ଯ୍ୟ କାରଣର ଉର୍ଦ୍ଧ୍ୱରେ, କାର୍ଯ୍ୟ କାରଣର ହେଉଛନ୍ତି ନିୟନ୍ତା, ନିୟନ୍ତ୍ରଣକାରୀ ସେ ଭଗବାନ, ତାଙ୍କର କିଛି କାରଣ ନାହିଁ, ସର୍ବକାରଣର କାରଣ ଭଗବାନ, କାର୍ଯ୍ୟ କାରଣ ନିୟନ୍ତା। ସଂକଳ୍ପ ମାତ୍ରେଣ ଗୁଣେ କୃତ୍ୱା ବିଶ୍ୱଂ ସୃଜତି, କେବଳ ସଂକଳ୍ପ ମନ, ମନେ କୁହାଗଲା ନା ମନରେ ଏଇଟା କରନ୍ତି, ସଂକଳ୍ପ ଆମେ ମନେ ରହୁଛେ, ମନରେ ତିନୋଟି ଦୁଇଟି ଜିନିଷ ହେଉ, ସଂକଳ୍ପ ବିକଳ୍ପ, ଆମେ ଚିନ୍ତା କରୁଛେ ଭକ୍ତି କରିବା ନା ନାହିଁ, କରିବା ନା ନାହିଁ, ଏଇଭଳି ଭାବରେ ଅନେକ ଜଣ ବିତିଗଲାଣି। ଆମକୁ କେତେ ସୁଯୋଗ, ଭଗବାନ ସବୁବେଳେ ସୁଯୋଗ ଦେଉଛନ୍ତି ଆମକୁ, ଭଗବାନ ଭକ୍ତି କରିବା ପାଇଁ ସବୁବେଳେ ଭଗବାନ ସୁଯୋଗ ଦେଉଛନ୍ତି। ତେଣୁ ଆମେ ଚିନ୍ତା କରୁଛେ ଭକ୍ତି କରିବା ନା ନାହିଁ, କରିବା ନା ନାହିଁ, ଏଇଭଳି ଭାବରେ ଅନେକ ଜଣ ବିତିଗଲାଣି। ତେଣୁ ଅନ୍ତତଃ ପକ୍ଷେ ଏଇ ଜନ୍ମରେ ଆମେ ଭକ୍ତି କରିକିରି ଭଗବତ ଧାମକୁ ଯିବା, ପ୍ରଭୁପାଦ ମହାରାଜ କହନ୍ତି ଏଇ ଜନ୍ମରେ ଆମକୁ ଏଇ ସୁଯୋଗକୁ ଆମେ ହାତଛଡ଼ା କରିବା ନାହିଁ। ଏଇ ଜନ୍ମରେ ଏଇ ସୁଯୋଗ ଗ୍ରହଣ କରିକିରି ଆମେ କୃଷ୍ଣ ଚେତନା ଗ୍ରହଣ କରିଛେ, କୃଷ୍ଣ ଚେତନା ସଂଘରେ ଯୋଗଦାନ କରିଛେ, ଏଇ ଜନ୍ମରେ ଆମେ ଭଗବାନ ଆରାଧନା କରିକିରି ଭଗବତ ଧାମକୁ ଯିବା। ହରେ କୃଷ୍ଣ, ହରେ କୃଷ୍ଣ, ହରେ ହରେ, ହରେ ରାମ, ହରେ ରାମ, ରାମ ରାମ ହରେ। ଶିବ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି କ'ଣ ନା, ଭଗବତ ଅବତାରତ୍ୱାତ୍, ନାରଦ ମୁନି ହେଉଛନ୍ତି ଭଗବାନଙ୍କର ଅବତାର। ତେଣୁ ଭଗବତ ଅବତାର କେମିତି ଜାଣିବା, ତାର ସବୁ କାରଣ ଆମେ ସବୁ କୁହାଯାଇଛି, ଲକ୍ଷଣ ସବୁ ରହିଛି ଅବତାରଙ୍କ ଲକ୍ଷଣ। ଗୋଟେ ହେଉଛି କ'ଣ, ଗୋଟେ ହେଉଛି ମୁଖ୍ୟ ଲକ୍ଷଣ, ଗୋଟେ ହେଉଛି ଗୌଣ ଲକ୍ଷଣ, ମୁଖ୍ୟ ଲକ୍ଷଣ ଆଉ ଗୌଣ ଲକ୍ଷଣ, ଏସବୁ ଏଇଥିରୁ ଆମେ ଜାଣିବା ଅବତାର ବୋଲି ମହାପ୍ରଭୁ ଏ କଥା କହିଛନ୍ତି। ସନାତନ ଗୋସ୍ୱାମୀ ପଚାରିଥିଲେ ଅବତାର ବୋଲି ଆମେ କେମିତି ଜାଣିବା, ଗୋଟେ ହେଉଛି ମୁଖ୍ୟ ଲକ୍ଷଣ, ଗୋଟେ ଗୌଣ ଲକ୍ଷଣ, ଆମେ ସେ ବିଷୟରେ ଆଲୋଚନା କରିବା ନାହିଁ। ତେଣୁ ଏଇଭଳି ଭାବରେ ଭଗବତ ଅବତାରତ୍ୱାତ୍ ଗୁହ୍ୟଂ ବେଦ, ସମସ୍ତ ସବୁକିଛି ସେ ଜାଣନ୍ତି ନାରଦ ମୁନି। ଆମେ ସେଇ ବହୁତ ବଡ଼ ଭାଗ୍ୟ, ଆମେ ସେ ନାରଦ ମୁନିଙ୍କ ସମ୍ପ୍ରଦାୟରେ ଆସୁଛେ, କେତେ ବଡ଼ ଭାଗ୍ୟ ଆମର ଯିଏ ସବୁକିଛି ଜାଣନ୍ତି। ଆମେ ସେ କଥା କହୁଥିଲେ ନା ପ୍ରଭୁପାଦ ମହାରାଜ, ଯିଏ ଯାହା ପ୍ରଶ୍ନ ପଚାରିଲେ ତାର ସବୁ ଉତ୍ତର ଦେଇଦେବେ, ଏଭଳି ଭାବରେ ଉତ୍ତର ଦେବେ, କେହି ଚିନ୍ତା କରିପାରିବେ ନା, ଏକ୍ସପେକ୍ଟ କରିପାରିବେ ନାହିଁ। କେତେ କେତେ ବି ବଡ଼ ବଡ଼ ଏକ୍ସପର୍ଟ ସବୁ ଆସିଛନ୍ତି, ବିଭିନ୍ନ ବିଭାଗରେ ସବୁ ଏକ୍ସପର୍ଟ ସବୁ ରହିଛନ୍ତି, କିନ୍ତୁ ପ୍ରଭୁପାଦ ମହାରାଜ ତାର ସବୁ ଉତ୍ତର ଦେଇଛନ୍ତି। ଆପଣ ଯେଉଁ 36 ଭଲ୍ୟୁମ୍ ରହିଛି ପଢ଼ିଲେ ସବୁ ଜାଣିବେ, ସବୁ ରହିଛି ବିଭିନ୍ନ ପ୍ରକାର ପ୍ରଶ୍ନର ସବୁ ଦିଆଯାଇ, ତେବେ ଯାହା କହୁଥିଲେ ପ୍ରଭୁପାଦ ମହାରାଜ ସବୁ ରେକର୍ଡ଼ିଂ ହେଉଥିଲା, ଯାହା କହୁଥିଲେ ସବୁ ରେକର୍ଡ଼ିଂ ହେଇକି ରହୁଥିଲା। କେତେ ସବୁ ଭଲ୍ୟୁମ୍ କାହିଁକି କେମିତି ହେଲା, କେମିତି ଏଇସବୁ ରେକର୍ଡ଼ିଂ, ଏଇସବୁ ଯାହା କହିବେ ଅନ୍ତିମ ସମୟ ପର୍ଯ୍ୟନ୍ତ ରେକର୍ଡ଼ିଂ ଚାଲିଛି ତାଙ୍କର। ଯଦି ଆମେରିକାକୁ ଯାଇନଥାନ୍ତେ ଏଭଳି ଭାବରେ ହେଇନଥାନ୍ତା, ସିଚୁଏସନ୍ ହେଇନଥାନ୍ତା, ଆଜି ଯେଉଁଭଳି ଭାବରେ ଇସ୍କନ୍ ସ୍ଥାପିତ ହେଇଛି, ଯେଉଁଭଳି ପ୍ରସାରିତ ହେଉଛି, ସେଭଳି ହେଇପାରିନଥାନ୍ତା। ଭାରତବର୍ଷରେ ଚେଷ୍ଟା କରୁଥିଲେ କିନ୍ତୁ ହେଇପାରିଲା ନାହିଁ, ଝାନ୍ସିରେ ଲିଗ୍ ଅଫ୍ ଲିବର୍ଟିଜ୍ ଆରମ୍ଭ କରିଥିଲେ, ହେଇପାରିଲା ନାହିଁ। ଆମେରିକାକୁ ଯାଇଥିବାରୁ ଆଜି ଦେଖନ୍ତୁ କେତେ ପ୍ରକାର ପ୍ରଭୁପାଦ ମହାରାଜଙ୍କର ଏ ପର୍ଯ୍ୟନ୍ତ ମଧ୍ୟ ତାଙ୍କ ରହିଛି, ତାଙ୍କର ଟୋନ୍ ରହିଛି କିଭଳି ଭାବରେ, ତାଙ୍କ ଟୋନ୍ ରହିଛି ଏସବୁ କଥା। ଆମେରିକା ଯେଉଁ ଲେଟେଷ୍ଟ ଟେକ୍ନୋଲୋଜି ଅଛି, ଟେକ୍ନୋଲୋଜି ମାଧ୍ୟମରେ ପ୍ରଭୁପାଦଙ୍କୁ ସେମାନେ ମହିମାନ୍ୱିତ କରୁଛନ୍ତି, ତାଙ୍କର ଗୁଣଗାନ କରୁଛନ୍ତି। ଯାହା ହଉ, ତା ପର ଶ୍ଳୋକରେ କହୁଛନ୍ତି 7 ଶ୍ଳୋକରେ, ତ୍ୱଂ ପର୍ଯ୍ୟଟନ ଅର୍କ ଇବ ତ୍ରିଲୋକିମ ଅନ୍ତଃସ୍ତରୋ ବାୟୁରିବାତ୍ମ ସାକ୍ଷୀ ପରାଭରେ ବ୍ରହ୍ମଣି ଧର୍ମତୋ ବ୍ରତେହି ସ୍ନାତସ୍ୟ ମେ ନ୍ୟୁନ ମଳମ ବିଚକ୍ଷ। କ'ଣ ନା, ଆପଣ ହେଉଛନ୍ତି ତ୍ୱଂ ପର୍ଯ୍ୟଟନ ଅର୍କ ଇବ ତ୍ରିଲୋକିମ, ନାରଦ ମୁନି କାହିଁକି ପର୍ଯ୍ୟଟନ କରୁଛନ୍ତି ନା, ନାରଦ ମୁନିଙ୍କ ଉପରେ ଅଭିଶାପ ରହିଛି, ଦକ୍ଷଙ୍କର ଅଭିଶାପ ରହିଛି, ଚତୁର୍ଥ ସ୍କନ୍ଧରେ ସେ ବର୍ଣ୍ଣନା କରାଯାଇଛି। ଏ ଗୋଟେ ଅଭିଶାପ ହେଉଛି ମାନବ ସମାଜ ପ୍ରତି ଗୋଟେ ବହୁତ ବଡ଼ କ'ଣ ବ୍ଲେସିଂ, ବହୁତ ବଡ଼ କ'ଣ ଇଏ କ'ଣ ଯେଉଁ କହିଲେ ଇଏ ଯେଉଁ ଅଭିଶାପ ଦେଇଥିଲେ ଏଇଟା ଗୋଟେ ବର, ବରରେ ପରିଣତ ହେଇଗଲା, ବ୍ଲେସିଂ ଗୋଟେ ହେଇଗଲା। ଆମେ ନାରଦ ମୁନିଙ୍କ ସମ୍ପ୍ରଦାୟରେ ଆସୁଛେ, ତେଣୁ ପ୍ରଭୁପାଦ ମହାରାଜ ମଧ୍ୟ ସେ କଥା କହନ୍ତି, ଆମେ ନାରଦ ମୁନିଙ୍କ ସମ୍ପ୍ରଦାୟ ଆସିଛେ, ନାରଦ ମୁନିଙ୍କୁ ଦକ୍ଷ ଅଭିଶାପ ଦେଇଥିଲେ ତମେ ଗୋଟେ ସ୍ଥାନରେ ଅଧିକା ସମୟ ରହିପାରିବ ନାହିଁ, କାହିଁକିନା ତାଙ୍କର ପୁତ୍ରମାନଙ୍କୁ ସେ ସନ୍ନ୍ୟାସ କରିଦେଇଥିଲେ। ଭାଗବତ 6 ସ୍କନ୍ଧରେ ସେ ସବୁ ବର୍ଣ୍ଣନା କରାଯାଇଛି। ଏଭଳି ଭାବେ ଦକ୍ଷ ପ୍ରଥମେ ଥିଲେ, ଇଏ ହେଉଛନ୍ତି ବ୍ରହ୍ମାଙ୍କର ପୁତ୍ର ଥିଲେ, ବ୍ରହ୍ମାଙ୍କର ପୁତ୍ର ଥାଇକରି ଶିବଜୀଙ୍କ ପ୍ରତି ଦ୍ରୋହ କରିଥିଲେ, ସେଥିପାଇଁ ତାଙ୍କର ମସ୍ତକ ଅଚ୍ଛେଦ ହେଇଯାଇଥିଲା, ଏବଂ ଗୋଟେ ସେ ଛେଳିର ମସ୍ତକ ପ୍ରାପ୍ତ ହୋଇଥିଲେ। ପୁଣି ବ୍ରହ୍ମା ପ୍ରାର୍ଥନା କରିକି ତାଙ୍କୁ ଗୋଟେ ଛାଗର ମସ୍ତକ ପ୍ରାପ୍ତ ହୋଇଥିଲେ। ତେଣୁ ସେ ଯୁଆଡ଼େ ଯାଉଥିଲେ ସମସ୍ତେ କହୁଥିଲେ ଆସିଲେ,
ଛାଗ ମସ୍ତକ ବାଲା ଆସିଲେ, ତେଣୁ ସିଏ ଆଉ ସେ ଶରୀରକୁ ତ୍ୟାଗ କରିକିରି ଆଉ ଗୋଟିଏ ଶରୀର ଗ୍ରହଣ କଲେ। ଏ ହେଉଛନ୍ତି ପ୍ରଚେତା ମହାମାନଙ୍କ ପୁତ୍ର ହେଇକିରି ଆସିଲେ, ଦଶ ପୁତ୍ର। ଏ ହେଉଛି ପ୍ରାଚୀନ ବରିଙ୍କର ଦଶ ପୁତ୍ର, ତାଙ୍କର ପୁତ୍ର ହେଇକିରି ଆସିଲେ ପ୍ରଚେତା ଦକ୍ଷ ବୋଲି କୁହାଯାଏ। କିନ୍ତୁ ସିଏ ଯେତେବେଳେ ପ୍ରଜା ସୃଷ୍ଟି କଲେ, ଦକ୍ଷ କହିଲେ ଏକ୍ସପର୍ଟ, ତେଣୁ ସିଏ ଯେତେବେଳେ ପ୍ରଜା ସୃଷ୍ଟି କଲେ ପ୍ରଥମେ ଦଶ ହଜାର ପୁତ୍ର ସୃଷ୍ଟି କଲେ, ହର୍ଯ୍ୟସ୍ୱ ଦଶ ହଜାର ପୁତ୍ର ସୃଷ୍ଟି କଲେ, ଏବଂ ସେମାନଙ୍କୁ ସବୁ ନାରଦ ମୁନି ସବୁ ସନ୍ନ୍ୟାସ କରାଇଦେଲେ। ତାପରେ ପୁଣି ସେ ହଜାର ପୁତ୍ର ସୃଷ୍ଟି କଲେ, ତାଙ୍କୁ ମଧ୍ୟ ନାରଦ ମୁନି ସବୁ ସନ୍ନ୍ୟାସ କରାଇଦେଲେ। ତେଣୁ ଦକ୍ଷ ତାଙ୍କୁ ପୁଣି ଅଭିଶାପ ଦେଲେ, ତୁମେ ଗୋଟିଏ ସ୍ଥାନରେ ଅଧିକ ସମୟ ରହିପାରିବ ନାହିଁ। ତେଣୁ ନାରଦ ମୁନିଙ୍କ ଉପରେ ଅଭିଶାପ ରହିଛି। ଆମେ ନାରଦ ମୁନିଙ୍କ ସମ୍ପ୍ରଦାୟରେ ଆସୁଛେ, ପ୍ରଭୁପାଦ ମହାରାଜ କହନ୍ତି ଆମ ଉପରେ ମଧ୍ୟ ସେ ଅଭିଶାପ ରହିଛି, ଆମେ ଗୋଟିଏ ସ୍ଥାନରେ ଅଧିକ ସମୟ ରହିପାରିବ ନାହିଁ। ଇଏ ହେଉଛି ମନୁଷ୍ୟ ସମାଜ ପ୍ରତି ପ୍ରକୃତରେ ବରଦାନ। ଯଦି ସାଧୁ ଗୁରୁ ମହାଜନମାନେ ଗୋଟିଏ ସ୍ଥାନରେ ରହନ୍ତେ, ତାହେଲେ ଅନ୍ୟମାନେ ଉପକୃତ ହୋଇପାରନ୍ତି ନାହିଁ। ଭାଗବତରେ ଶ୍ଳୋକଟି ଅଛନ୍ତି, ମହତ୍ ବିଚଳନ ନୃଣାଂ ଗୃହିଣାଂ ଦିନଚେତ ସା ନିଶ୍ରୟ ସାହ ଲୋକସ୍ୟ ନାମ କଳ୍ପତି ନାନ୍ୟତା କ୍ୱଚିତ। ଯେତେବେଳେ ଗର୍ଗାଚାର୍ଯ୍ୟ ଯାଇଥିଲେ ନନ୍ଦ ମହାରାଜଙ୍କର ନନ୍ଦାଳୟକୁ, ସେତେବେଳେ ନନ୍ଦ ମହାରାଜ ଏ କଥାଟି କହିଥିଲେ, ମହତ୍ ବ୍ୟକ୍ତିମାନେ ମହତ୍ ବିଚଳନ ନୃଣାଂ ଗୃହିଣାଂ ଦିନଚେତ ସାମ, ଗୃହୀ ଲୋକମାନେ ପ୍ରକୃତରେ ବହୁତ ନୀଚ ଚେତନାରେ ଅଛନ୍ତି, ତାଙ୍କ ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ସେମାନେ ବୁଝିପାରନ୍ତି ନାହିଁ। ସେମାନେ ଯେଉଁ ଆସନ୍ତି ତାଙ୍କ ଗୃହକୁ, ନିଶ୍ଚୟ ଲୋକ ତାଙ୍କର କେମିତି ସେମାନେ ଶ୍ରେୟ ପ୍ରାପ୍ତ ହେବେ ସେଇଟାକୁ ସେ କୁହନ୍ତି, କଳ୍ପତି ନାନ୍ୟତା କ୍ୱଚିତ, ଅନ୍ୟ କିଛି ଚିନ୍ତା କରିବା କଥା ନୁହଁ। କିନ୍ତୁ ଏହିଭଳି ଭାବରେ ମହତ୍ ବ୍ୟକ୍ତିମାନେ ଯେଉଁ ବିଭିନ୍ନ ସ୍ଥାନ ବିଚରଣ କରୁଛନ୍ତି, ପରିବ୍ରାଜନ କରୁଛନ୍ତି, ଏ ପରିବ୍ରାଜନ ମାଧ୍ୟମରେ ସମସ୍ତ ମାନବ ସମାଜର କଲ୍ୟାଣ କରାଯାଉଛି। ଆଜି ପ୍ରଭୁପାଦ ମହାରାଜ ଯଦି ଯାଇନଥାନ୍ତେ ଆମେରିକାକୁ, ଚିନ୍ତା କରନ୍ତୁ କ'ଣ ହୋଇଥାନ୍ତା ଅବସ୍ଥା, ଆମର ଅବସ୍ଥା କ'ଣ ହୋଇଥାନ୍ତା, ଅନ୍ୟମାନଙ୍କ ଅବସ୍ଥା କ'ଣ ହୋଇଥାନ୍ତା। ତେଣୁ ଇଏ ଦକ୍ଷଙ୍କର ଅଭିଶାପ। ତେଣୁ ନାରଦ ମୁନି ଗୋଟିଏ ସ୍ଥାନରେ ରହିପାରନ୍ତି ନାହିଁ, ପର୍ଯ୍ୟଟନ ବୋଲି ଶବ୍ଦ ବ୍ୟବହାର କରାଯାଇଛି, ତେଣୁ ପର୍ଯ୍ୟଟନ ଅର୍କ ହେବ ତ୍ରିଲୋକିମ ଅର୍କ ହେବ, ଅର୍କ ହେବ କହିଲେ ସୂର୍ଯ୍ୟ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କେତେ ପରିଭ୍ରମଣ କରୁଛନ୍ତି, ଯଶ୍ୟା ଗୟା ଭ୍ରମତି ସମୃଦ୍ଧ କାଳ ଚକ୍ର। ଆମର ବୈଜ୍ଞାନିକ ମଧ୍ୟରେ ସୂର୍ଯ୍ୟ ସ୍ଥିର ରହିଛନ୍ତି, ପୃଥିବୀ ଘୁରୁଛି, କିନ୍ତୁ ପ୍ରକୃତରେ ଦୁଇଜଣ ଯାକ ଘୁରୁଛନ୍ତି, ପୃଥିବୀ ଘୁରୁଛନ୍ତି ଏବଂ ସୂର୍ଯ୍ୟ ମଧ୍ୟ ଘୁରୁଛନ୍ତି। ସୂର୍ଯ୍ୟ ମଧ୍ୟ ଯଶ୍ୟା ଗୟା ଭ୍ରମତି ସମୃଦ୍ଧ କାଳ ଚକ୍ର, ଭଗବାନ କିଏ ହେଉଛନ୍ତି ଚକ୍ଷୁ, ଯକ୍ଷକ୍ୟୁରେ ସେ ସବିତା ସକଳ ଗ୍ରହଣା, ସମସ୍ତ ଗ୍ରହମାନ କିଏ ସବୁ ରାଜା, ରାଜା ଅଶିଷ୍ଟ ତେଜା, ଅଶିଷ୍ଟ ତାଙ୍କର ତେଜ ରହିଛି, କେତେ ସୋଲାର ଏନର୍ଜି ବାହାରୁଛି ପ୍ରତିଦିନ, କେତେ ସୋଲାର ଏନର୍ଜି ବାହାରୁଛି, ଆମର ସବୁ ସୋଲାର ସବୁ ଲଗେଇକିରି ସବୁ ରାତିରେ ଲାଇଟ୍ ସବୁ ପାଉଛନ୍ତି, ଏସବୁ ରହିଛି ସୋଲାର ଏନର୍ଜି, ସୂର୍ଯ୍ୟ କିରଣ କେତେ ରହିଛି, ସୂର୍ଯ୍ୟ କିରଣ ଏତେ ଦେଉଛନ୍ତି, ତାଙ୍କର ହ୍ରାସ ପାଇଯାଉଛି ନା, ଅଶେଷ ତେଜା, ତାଙ୍କର ତେଜ କେବଳ ଶେଷ ହେବ ନାହିଁ, ଅଶେଷ ତେଜା। ଏବଂ ଯଶ୍ୟା ଗୟା ଭ୍ରମତି ସମୃଦ୍ଧ କାଳ ଚକ୍ର, ଭଗବାନଙ୍କ ଆଜ୍ଞାରେ ସେ ଭ୍ରମଣ କରୁଛନ୍ତି, ସମ୍ଭ୍ରମ ଭାବରେ ଭ୍ରମଣ କରୁଛନ୍ତି, ମନ ଇଚ୍ଛା ଚାଲିପାରିବେ ନାହିଁ, ଯଶ୍ୟା ଗୟା ଭ୍ରମତି ସମୃଦ୍ଧ କାଳ ଚକ୍ର, ସମ୍ଭ୍ରମ ଭାବରେ ଗୌରବ ସହକାର ସେ ଭଗବାନଙ୍କ ସେବା କରୁଛନ୍ତି ସେମାନେ। କାଳଚକ୍ର ଏ ଚକ୍ର ରହିଛି, ସୂର୍ଯ୍ୟଙ୍କର ଚକ୍ର ରହିଛି, ସେ ଚକ୍ରରେ ସେ ଘୁରି ପଡ଼ୁଛନ୍ତି, କିନ୍ତୁ ବୈଜ୍ଞାନିକମାନେ କହୁଛନ୍ତି ସୂର୍ଯ୍ୟ ସ୍ଥିର, ପୃଥିବୀ ଘୁରୁଛି, ଏଭଳି ଭାବେ ସମୃଦ୍ଧ କାଳରେ ଗୋବିନ୍ଦ ମହାଦି ପୁରୁଷଙ୍କ ତମଂ ଭଜାମି, ସେଇ ଗୋବିନ୍ଦଙ୍କର ମୁଁ ଭଜନ କରୁଛି। ତେଣୁ ଏଠି କହୁଛନ୍ତି ବ୍ୟାସଦେବ, ପର୍ଯ୍ୟଟନ ଅର୍କ ଇବ ତ୍ରିଲୋକିମ, ତିନି ଲୋକ ଏ ଭୌତିକ ଜଗତକୁ ତିନି ଲୋକରେ ବିଭକ୍ତ କରାଯାଇଛି, ପୃଥିବୀ ହେଉଛି ମଧ୍ୟରେ ରହିଛି, ଆର ଉପରେ ଯେତେ ରହିଲା ଆ ଉପରେ ଛଅଟି ଲୋକ ରହିଛି, ଭୁବଲୋକ ସ୍ୱର୍ଗଲୋକ ମହତ୍ ଲୋକ ଜନଲୋକ ତପଲୋକ ଏବଂ ବ୍ରହ୍ମଲୋକ ବା ସତ୍ୟଲୋକ, ଯେଉଁଠି ବ୍ରହ୍ମା ରହୁଛନ୍ତି, ଏ ଛଅଟି ଲୋକ। ଏହିଭଳି ଭାବରେ ଇଏ ହେଉଛି ଉପର ଲୋକ, ଏବଂ ପୃଥିବୀ ତଳେ ରହିଛି ସାତଟି ଲୋକ, କ'ଣ କ'ଣ, ना अतल भीतल सुतल तलातल महितल रसातल पाताल सातटी लोक रही तल लोक बोली कह जा पृथ्वी हूँ मध्य मझे रही तीन लोक आर उपर रही छटी लोक आ तले रही सातटी लोक यही भाव में चौदटी लोक जो रही त्रिलोकी बोली कह जा तीन लोक भ्रमण कर नारद मुनि नारद मुनि बाजाए बिना राधिका रमण ना से भ्रमण कर बहुत कष्ट भ्रमण कर भगवान नाम नाम गुण गान कर हरे कृष्णा 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 हरे 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 राम हरे राम 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 हरे मानव समाज रत कल्याण कर भागवत में आम देखा कि शिष्य रही आमर बहुत बड़ भाग्य आम से नारद मुनि संप्रदाय आसुचे ध्रुव महाराज प्रहलाद इत्यादि कितने तरह शिष्य ही नहाँ शिष्य ही नहाँ एमती कि आम जो रामायण रचनाकारी महर्षि वाल्मीकि से नारद मुनि अधिकांश गुरु हूँ सी अधिकांश बड़ बड़ भक्त मान सी हूँ गुरु नारद से संप्रदाय आम आसुचे तेणु पर्यटन पर्यटन अर्कईव त्रिलोकीम तीन लोक से पर्यटन करण समग्र मानव समाज खाली मानव समाज ना सबू सबू जीव मान कल्याण करने से पर्यटन कर साधु मान कहले पर्यटन करेंगे परिव्राज सन्यास विभिन्न स्तर रही गोटे स्तर हूँ परिव्राजन परिव्राजन करेंगे कहीं अन्य लोक मान किए उद्धार करी से परिव्रजन न करेंगे प्रभुपाद महाराज ओडिशा को न आसता आज ओडिशा ये सब हो पार ना कितने महानव कल्याण करा साधु महान जो जाती से तीर्थरे परिणत कर दिखे स्थान को आज श्री श्रीमद भक्ति स्वरूप दामोदर स्वामी श्रीपाद गुरु महाराज जब एटिक आसी न था एटिकार अवस्था कौन होता चिंता करूँ आप 2006 पूर्व स्थान था कि 2006 मसीह जो आसिले ये स्थान को परिवर्तन करदे गोटे तीर्थरे परिणत करदे तीर्थी करवंती तीर्थानी भक्त मैंने जो स्थान को जाती से स्थान को तीर्थरे परिणत कर दिखते भक्त मान कह जंगम तीर्थ तेनाली नारद मुनि यही भाव में सब स्थान को जाऊँ तीर्थरे परिणत कर जो पाद स्थापन कर स्थानी तीर्थरे परिणत हो जाए त्रिलोकी अंतस्थर खाली जे बाहर चरण विचरण कर अंत आम हृदय भितर से परिभ्रमण कर हृदय भितर कथा से जानती व्यासदेव श्लोकट कहार उद्देश्य हूँ मोर हृदय भितर आप देखु कौन है मोर कौन घटना है असुविधा कौन है मोर मुझे जापना अंतश्चर वायुरीव आत्म साक्षी वायुरीव वायु हृदय भितर 10 प्रकार वायु रही हृदय आम शरीर भितर 10 प्रकार वायु रही मुख्य वायु हूँ 5 प्रकार ये 5 प्रकार वायु आम प्राण रही प्राण को गोटे वायु बोली कहुच्छे प्राण वायु भगवद गीता आरंभ में भगवान से कथा कहले अर्जुन को अशुच्यान अनुशोचस्त प्रज्ञा बाधास्त भाष से गतासुन अगतासुस्त ना अनुशोचन पंडिता तुम्हें बहुत विद्वान भली कथा कौच किंतु अशुच्यान अनुशोचस्त जो विषय सूचना करवा कथा नुह से विषय तुम बारंबार 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 सूचना कर अनुशोचस्त प्रज्ञावादास बहुत विद्वान व्यक्ति भाई कथा कौच गतासुन सुन कहले वायु असुन प्राणवायु असुन असुन कहले वायु गतासुन अगतासुन ये प्राणवायु ये बचिला ये मला ये सब जो मैंने विद्वान व्यक्ति मान से विषय चिंता करती ना गतासुन अगतासुन ना अनुसूचन पंडिता पंडित व्यक्ति मान से विषय चिंता करती ना तेणु तुम्हें बहुत विद्वान व्यक्ति भाई कथा कौच कि तुम्हें शरीर संबंध चिंता रही च मूर्ख नंबर वन मूर्ख तार इनडायरेक्टली कहले तुम नंबर वन मूर्ख तेणु यही 5 प्रकार वायु आमर जो आत्मा रही भासमान अवस्था रही हृदय भितर जो रही केमी रही हृदय भितर आत्मा फिट होती नट बोट ना भासमान अवस्था रही ये 5 प्रकार वायु रही प्राण अपान व्यान समान उदान 5 प्रकार वायु रही वायु आम आत्मा भासमान अवस्था रही भासमान अवस्था रही हृदय भितर तेणु ये कहते कौन से नारद मुनि वायुरीव ଆମ ହୃଦୟ ଆମ ଶରୀର ଭିତରେ ଯେମିତି ବାୟୁ ରହିଛି, ଦଶ ପ୍ରକାର ବାୟୁ ରହିଛି, ଆଉ ମଧ୍ୟ ପାଞ୍ଚ ପ୍ରକାର ବାୟୁ ରହିଛି। ଆମର ଯେଉଁ ରେଲୱେ ଟ୍ରେନ୍ ରହିଛି, ଟ୍ରେନ୍ରେ ଯେଉଁ ବ୍ରେକ୍ ରହୁଛି, କେମିତି ବ୍ରେକ୍ ଦିଆଯାଉଛି? ବାୟୁ ମାଧ୍ୟମରେ। ଦେଖନ୍ତୁ ଏତେ ବଡ଼ ଟ୍ରେନ୍, ବାୟୁ ମାଧ୍ୟମରେ ଭ୍ୟାକ୍ୟୁମ୍ ହୋଇଯାଉଛି, ବନ୍ଦ ହୋଇଯାଉଛି। ବାୟୁରେ କେତେ ଶକ୍ତି ରହିଛି, ଏଇ ଯେଉଁ ରହିଛି ବାୟୁ, ଏଇ ବାୟୁ ମାଧ୍ୟମରେ। ସେହିଭଳି ଭାବରେ ନାରଦ ମୁନି ମଧ୍ୟ ସମସ୍ତଙ୍କ ହୃଦୟ ଭିତରେ ବିଚରଣ କରୁଛନ୍ତି। କିଭଳି ଭାବରେ ନା ଅନ୍ତଃସ୍ତରୋ ବାୟୁରିବ ଆତ୍ମ ସାକ୍ଷୀ, ଭଗବାନ ଯେଉଁଭଳି ଭାବରେ ସାକ୍ଷୀ ରୂପରେ ରହିଛନ୍ତି, ସେ ମଧ୍ୟ ମହାଜନମାନେ ମଧ୍ୟ ସେଇଭଳି ଭାବରେ ଆମ ହୃଦୟ ଭିତରେ କିଏ କ'ଣ ଚିନ୍ତା କରୁଛି କହିଦେବେ। କେମିତି ପ୍ରଭୁପାଦ ଜାଣିଲେ? ସେଇଟା କେମିତି ଜାଣିଲେ? ଭଗବାନ ଆମେ ହେଉଛନ୍ତି ଭଗବାନଙ୍କର ଅଂଶ, ଭଗବାନ ହେଉଛନ୍ତି ପରମାତ୍ମା ରୂପରେ ରହିଛନ୍ତି। ପରମାତ୍ମା ରୂପ ଅଂଶ ଯେଉଁମାନେ ଭଗବାନ ପାଖରେ ସମର୍ପିତ ହୋଇ ରହିଛନ୍ତି, ସେ ପରମାତ୍ମା ଭଳି ଜ୍ଞାନ ପ୍ରାପ୍ତ ହୋଇପାରିବେ। ଅଗାଧ ବୋଧ ଶବ୍ଦର ଦୁଇଟି ଶ୍ଲୋକରେ କହୁଛନ୍ତି, ଅଗାଧ ବୋଧ ତାଙ୍କର ଏଭଳି ଜ୍ଞାନ ରହିଛି, କି କ'ଣ ଚିନ୍ତା କରୁଛି କହିଦେବେ। ତମେ ଏଇଠି ଚିନ୍ତା କରୁଛ, ଅଗାଧ ବୋଧ ତାଙ୍କର ଜ୍ଞାନ ରହିଛି, ହୃଦୟ ଭିତରେ ସେ ବିଚରଣ କରୁଛନ୍ତି। ଏଠି ବ୍ୟାସଦେବ କହୁଛନ୍ତି, ଅନ୍ତଃସ୍ତରୋ ବାୟୁରିବ ଆତ୍ମ ସାକ୍ଷୀ, ଆମେ ଚିନ୍ତା କରୁଛେ, ମନରେ ଯେଉଁ ଚିନ୍ତା କରୁଛେ ତାର ସାକ୍ଷୀ ଭଗବାନ, ତାର ସାକ୍ଷୀ। ଏବଂ ଇଏ ମଧ୍ୟ ସେଇଭଳି ଭାବରେ, କାରଣ ସିଏ ମଧ୍ୟ ଭିତରେ ପ୍ରବେଶ କରିପାରିବେ, ସମସ୍ତଙ୍କ ହୃଦୟ ଭିତରେ ପ୍ରବେଶ କରିପାରିବେ, ତାଙ୍କର ସେ ଶକ୍ତି ରହିଛି। ତେଣୁ ଅଗାଧ ବୋଧ ଶବ୍ଦରେ ଏଇ ଦୁଇଟି ଶ୍ଳୋକ ସେଥିପାଇଁ କୁହାଯାଉଛି, ଅଗାଧ ବୋଧ କେତେ ଜ୍ଞାନ ରହିଛି ନାରଦ ମୁନିଙ୍କର। ଆତ୍ମସାକ୍ଷୀ, ଆମେ କ'ଣ ଚିନ୍ତା କରୁଛେ ସେ କହିଦେବେ। ଆତ୍ମସାକ୍ଷୀ ପରାବରେ ବ୍ରହ୍ମଣୀ ଧର୍ମତୋ ବ୍ରତେଇ, ଏଠି ମଧ୍ୟ ପୁଣି କହୁଛନ୍ତି ପରାବରେ, ସେଇ ଉନ୍ନତ ଏବଂ ନୀଚ ପରାବର ବ୍ରହ୍ମଣୀ, ବ୍ରହ୍ମଣୀ କହିଲେ ତାଙ୍କୁ ସମ୍ବୋଧନ କରୁଛନ୍ତି, ବା ଅଦ୍ୱୟ ବ୍ରହ୍ମରେ ସେ ଧର୍ମତୋ ବ୍ରତେଇ, ସ୍ନାତସ୍ୟମେ ନ୍ୟୁନ ମଳମ ବିଚକ୍ଷ। ତେଣୁ ଭଗବାନଙ୍କ ସହିତ ଯେହେତୁ ସେମାନେ ଯୁକ୍ତ ହୋଇକି ରହିଛନ୍ତି, ଧର୍ମତୋ ବ୍ରତେଇ, ତାଙ୍କ ବ୍ରତ ହେଉଛି ଏଇଟା, ଭଗବାନ ସହିତ ଯୁକ୍ତ ହୋଇକି ରହିଛନ୍ତି, ସ୍ନାତସ୍ୟ ମେ ନ୍ୟୁନମ ଅଳଂ ବିଚକ୍ଷ। ନ୍ୟୁନମ କହିଲେ ମୋର କ'ଣ ରହିଛି, ଅସୁବିଧା ରହିଛି କ'ଣ, ମୋର ଅସନ୍ତୋଷର କାରଣ କ'ଣ, ଆପଣ ସବୁ ଜାଣନ୍ତି, ସ୍ନାତସ୍ୟ ସବୁକିଛି ଜାଣନ୍ତି ଆପଣ। ଏ ଶ୍ଲୋକରେ କୁହାଯାଉଛି, ସାତ ନମ୍ବର ଶ୍ଲୋକରେ ଶିବା ସିଦ୍ଧସ୍ୱାମୀ କହୁଛନ୍ତି, କିଞ୍ଚ ତ୍ୱଂ ତ୍ରିଲୋକୀଂ ପର୍ଯ୍ୟଟନ ଅର୍କୈବ ସର୍ବଦର୍ଶୀ। ଯେମିତି ସୂର୍ଯ୍ୟ ସବୁ ସ୍ଥାନରେ ରହିଛନ୍ତି, ଆମର ଯେଉଁ କର୍ମର ସବୁ ସାକ୍ଷୀ ରହିଛନ୍ତି, ତା ଦେହରେ ସୂର୍ଯ୍ୟ ଜଣେ ସାକ୍ଷୀ ରହିଛନ୍ତି, 14 ଜଣ ସାକ୍ଷୀ ରହିଛନ୍ତି କର୍ମର, ସୂର୍ଯ୍ୟ ଜଣେ ସାକ୍ଷୀ ରହିଛନ୍ତି। ଆମେ କିଏ କ'ଣ କରୁଛେ, ଦିନବେଳା ଯିଏ ଯାହା କଲା, ସବୁକିଛି ସୂର୍ଯ୍ୟ ହିସାବ ରଖୁଛନ୍ତି ସାକ୍ଷୀ। ସେ ଏସବୁ ଯିବ, ରିପୋର୍ଟ ଯିବ ଯମରାଜ ପାଖକୁ, ଅନ୍ତିମ ସମୟରେ ଯେତେବେଳେ ଇଏ କରାଯିବ, ବିଚାର କରାଯିବ, ସେତେବେଳେ ଏଇ 14 ଜଣଙ୍କର କ'ଣ ସବୁ ସାକ୍ଷୀ ରହିଛି ସବୁ ଦେଖାଯିବ। ଯମରାଜ ମାନେ ନିଜେ ଜଣେ ସାକ୍ଷୀ, ତାଙ୍କ ପାଖରେ ସବୁ ଜ୍ଞାନ ରହିଛି, କିନ୍ତୁ ଇଏ ଆଡ଼ିସନାଲ ଇଏ ତାଙ୍କର ସାହାଯ୍ୟ କରିବ, ଏମାନେ ସବୁ ସାକ୍ଷୀ ପ୍ରଦାନ କରିବେ। କଂ କୁ ଇତ୍ୟାଦି ଷଷ୍ଠ ସ୍କନ୍ଧରେ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଧର୍ମରାଜ ଦୂତମାନେ ପ୍ରଥମ ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି, ଏମାନେ ସବୁ ସାକ୍ଷୀ, କିଏ କ'ଣ କରୁଛି, ଆମେ କ'ଣ କଲେ, ଘର ଭିତରେ କ'ଣ କଲେ କିଏ ଦେଖୁଛି। ଭାଗବତରେ ବିଭିନ୍ନ ସ୍ଥାନରେ ଯେଉଁ ସବୁ କଥା ରହିଛି, ଯେତେବେଳେ କିଏ ଯେତେବେଳେ ଗଲେ ସ୍ୱୟଂଭୁ ମନୁ ଗଲେ କର୍ଦ୍ଦମ ମୁନିଙ୍କ ପାଖକୁ, ସେଠି କିଏ ଥିଲେ? କର୍ଦ୍ଦମ ମୁନି ପାଖକୁ ଯେତେ 10,000 ବର୍ଷ ଧରି ତପସ୍ୟା କରିଥିଲେ, ଭଗବାନ ଯାଇ ପହଞ୍ଚିଗଲେ ଏବଂ ଭଗବାନ ତାଙ୍କୁ କ'ଣ କହିଲେ, କର୍ଦ୍ଦମ ମୁନି ତାଙ୍କର କ'ଣ ଉତ୍ତର ଦେଲେ, ସେଠି କିଏ ଥିଲେ ସାକ୍ଷୀ, କିଏ ଶୁଣୁଥିଲେ? ଭଗବାନ ପରମାତ୍ମା ରୂପରେ ସେ ସବୁ ଜାଣନ୍ତି। ଏସବୁ ଶାସ୍ତ୍ର ଏଇଭଳି ଭାବରେ ବୁଝିବାକୁ ପଡ଼ିବ, କିଭଳି ଲେଖା ହେଇଛି। ଏଠି ଜଣେ ଥିଲେ, ସେ ଦେଖିଥିଲେ, ତାକୁ ଲେଖିଲେ ଆଙ୍କ ଦଶ ହାଲ, ଆଙ୍କ ଦେଖା ହାଲ କୁହାଯାଉଛି ନା, ଆତ୍ମା ପରମାତ୍ମା ସବୁକିଛି, କିଏ କ'ଣ ଚିନ୍ତା କରୁଛି ସେ କହିଦେବେ ଭଗବାନ। ଯେତେବେଳେ ଭାଗବତ ବିଭିନ୍ନ ସ୍ଥାନରେ ଏସବୁ କଥା ରହିଛି, ଆମେ ଏସବୁ ଆଲୋଚନା କରୁନା, ବେଶୀ ଆଲୋଚନା କରୁନାହିଁ, ଗୋଟିଏ ଶ୍ଳୋକରେ ଅନେକ ଅର୍ଥ ରହିଛି। ଯେତେବେଳେ କଶ୍ୟପ ମୁନି ତାଙ୍କ ଯଜ୍ଞଶାଳାରେ ଯଜ୍ଞ କରୁଥିଲେ, ସେହି ସମୟରେ ତାଙ୍କର ପତ୍ନୀ ଯିଏ ଥିଲେ, କିଏ ତାଙ୍କର 17 ଜଣ ପତ୍ନୀ ରହିଛନ୍ତି, ତେଣୁ ଇଏ ହେଉଛନ୍ତି ଦିତି, दैत्यमान मा दीति दीतिर काम बेग जहात है सी जाकि सहित किभली भाव सब आचरण कले ये भागवत कि वर्णना कराला किए देखिथिले देखिथिले से लिखले ना सब भगवान सब देख साक्षी सबकि साक्षी भगवान सहित जो मैंने युक्त से मैंने जानपर साक्षी से मैंने सब कहीपर तेणु स्ना सिद्धस्वामी कौन टीकारे किंच त्वं त्रिलोकी पर्यटन अर्क सर्वदर्शी आपण कौन सूर्य सूर्य देवता होती सब साक्षी रही चौदह जन ना कितने जन रही साक्षी जमराज पाक जाऊँ अंतिम समय रे विचार जो हो सब देखिए जमराज मतलब सब जानती किंतु एम सब दे रिपोर्ट सब आसो सब हिसाब करा किए के कौन कला ये पाप कला ये पुण्य कला से अनुसार सब दिज विचार कर यही भाव जमराज चलता विचार चलता ए विदुर से जमराज सी थे विचार करुले कि चिंता करुले भगवान लीला सामिल हो पारना कत बड़ भाग्य आम देखु जमराज होकरी से चिंता कर भगवान लीला सामिल हो पारना केमी हो पारती कि मन चिंता करुले तेणु भगवान से सांसन कले से आसिले विदुर रूप से आसिले कि देखु आम आमको सी सुजोग दे भगवान ये भगवान लीला सामिल होचे भागवत श्रवण करुचे भगवान लीला सामिल होचे कत बड़े भाग्य चिंता करते जो भाग्य पाइबापी जमरा चिंता करुले महाजन कि सुजोग पाईपार तेणु भगवान से सुजोग दे मांडव मुनि मध्यम से जो अभिशाप दे सुजोग दिगला शहे वर्ष काल आसिक भगवान लीला सामिल है तेणु आज जो मैंने इस्कन जोग से माने प्रभुपाद महाराज कृपारु सका आठ रु नौ जो भगवान लीला चलती से लीला से माने सामिल कथा माध्यम चिंता करूँ जो जड़े कौन महाजन जो प्राप्त हो पार सुजोग प्राप्त हो पार नमक से सुजोग दि जाए कत बड़ सुजोग चिंता करूँ सुवर्ण सुजोग या सुवर्ण सुजोग कितु आम ग्रहण करूना हाथ छड़ा दे दूचे आम से बहु कहते जो सुजोग दिगले जो छाड़ दिगला तो पुणी आसी नपे अवश्य भगवान देवे अनादिकाल भगवान आमको सुजोग प्रदान करगवधाम को जीवापी कि आम रिजेक्ट कर दूचे ये प्रसंग गोटे कथा आसे आम श्री गौरगोविंद स्वामी महाराज कथा कहते आम मत के कहीजे जड़े व्यक्ति थे शिवजी उपासक किंतु दरिद्र थे तेणु थे शिव पार्वती जाऊला बेल देखिले से व्यक्ति जनक जाऊँच तेणु पार्वती देवी अनुरोध कले शिवजी कहले आपण ये उपासक ये बहुत दरिद्र अवस्था अच्छा किसी धन प्रदान करूँ तेणु सी कहले यहाँ हतभागाटा हतभागाटा सी श्रीमत गौरगोविंद से महाराज कथा कहते हतभागाटा आगे देने से नबना पार्वती कहे ना आप दिखता तेणु भगवान शिवजी कहले गोटे सब गोटे कपड़े बहुत मूल्यवान सब मणिफणि सब रखिकी आगे पकईदे जो सी देखिपर अंध भी देखिपर कि ये कौन गला चिंता कला मो आखि अच्छी बोली चली पारे मो जदि आखि न था मुझे कौन कर आखि बुझिकी चलला एवं सीटा को जो रही मूल्यवान पदार्थ शिवजी देते पार हो पड़े गल यही भाव अनेक बार भगवान आमको सुजोग प्रदान करें आखि बुझी पार कर दौचे ग्रहण करूना कत बड़ सुजोग चिंता करूँ महाजन हो चिंता करते भगवान लीला सामिल होगापाई कि भगवान आमको सब दे दौ आमर कि स्थित रही आमर कि स्थित रही कि भगवान से सुजोग प्रदान कर भगवान लीला सामिल होगा आमको सुजोग प्रदान कर सब दिन सका आठ नौ भागवत कथ चलती किंतु आम ग्रहण करूना आम कौन कह सौभाग्यवान ना हतभाग्य कौन कह चिंता करूँ आम कहना ना तेणु यही भाव में शिवा सिद्धस्वामी कहते सर्वदर्शी जोग बड़े न केमी नारद मुनि सब जानते आम भीतर हृदय कथा ना जोग बड़े न अष्टांग जोग सिद्धि रही अनेक प्रकार जोग सिद्धि रही मुख्य हूँ आठटी जोग सिद्धि रही तेणु जोग बड़े न प्राणवायु इव सर्वप्राणी नाम अंतश्चर सन समस्त समस्त प्राणी खाली मनुष्य मानक नुह पशु पक्षी कीट पतंग किए कौन सब रही ସମସ୍ତଙ୍କ କଥା ସେ କହିପାରିବେ। ପ୍ରାଣୀ ନାମ ଅନ୍ତଃସ୍ତର ସନ୍ ଆତ୍ମସାକ୍ଷୀ ବା ବୁଦ୍ଧିର ବୁଦ୍ଧିର ଆତ୍ମା ବା ମନ ବା ବୁଦ୍ଧିର ଆମେ ବୁଦ୍ଧିରେ ମଧ୍ୟ କ'ଣ ଚିନ୍ତା ମନରେ ବା ବୁଦ୍ଧି ଯାହା ଆମର ରହିଛି ସବୁ କଥା ସେ କହିପାରିବେ ନାରଦ ମୁନି। ତେଣୁ ଏଇଭଳି ଭାବରେ କହିକରି ତାଙ୍କୁ କହିଲେ ପ୍ରଭୁ ଆପଣ କୁହନ୍ତୁ ମୋର କ'ଣ ଅସୁବିଧା ହେଇଛି ମୁଁ ଜାଣିପାରୁନାହିଁ। ତେଣୁ ଆ ପର ଶ୍ଳୋକରେ ଦୁଇଟି ଶ୍ଳୋକରେ ନାରଦ ମୁନି କହିବେ ବ୍ୟାସଦେବଙ୍କର କ'ଣ ଡିଫେକ୍ଟ ରହିଛି କ'ଣ ଅସୁବିଧା ହେଇଛି ନାରଦ ମୁନି ବ୍ୟାସଦେବଙ୍କର। ତେଣୁ ଏଇ ଦୁଇଟି ଶ୍ଳୋକରେ ସେଇଟା ବର୍ଣ୍ଣନା କରାଯିବ। ଆମେ ଗୋଟିଏ ଶ୍ଳୋକ ଆଲୋଚନା କରିବା ଆଠ ନମ୍ବର ଶ୍ଳୋକରେ କହୁଛନ୍ତି ଶ୍ରୀ ନାରଦ ଉବାଚ କହୁଛନ୍ତି ଭବତାନୁଦିତଂ ପ୍ରାୟଂ ଯଶୋ ଭଗବତୋ ମଳମ୍ ଜେନୈବାସୋ ନ ତୁଷ୍ୟେତ ମାନ୍ୟେତ ଦର୍ଶନମ କିଳମ୍। ନାରଦ ମୁନି କହିଦେଲେ କ'ଣ ତାଙ୍କର ଅସୁବିଧା ଅଛି ବ୍ୟାସଦେବଙ୍କର କ'ଣ ଅସୁବିଧା ଅଛି ନାରଦ ମୁନି କହିଦେଲେ। ଇଏ ହେଉଛନ୍ତି ଗୁରୁ, ଗୁରୁଙ୍କର କାର୍ଯ୍ୟ ହେଉଛି ଏଇଟା, ଶିଷ୍ୟଙ୍କର କ'ଣ ଦୋଷ ଅଛି ସେ କହିଦେଇପାରିବେ ତୁମର ଏଇଠି ଦୋଷ ହେଇଛି ଏଇଠି ଅସୁବିଧା ଅଛି। ତେଣୁ ସେ କହୁଛନ୍ତି ନାରଦ ମୁନି ଭବତା ଅନୁଦିତ ପ୍ରାୟ, ପ୍ରାୟ ଶବ୍ଦ କହିଲେ ତାର ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ଆମେ କିନ୍ତୁ ସମୟ ନାହିଁ ଏତେ ଆଲୋଚନା କରିପାରିବା ନାହିଁ। ତେଣୁ ଭବତା ଅନୁଦିତମ ପ୍ରାୟ, ତମେ ଯଦିଓ ରଚନା କରିଛ କିନ୍ତୁ ଠିକ୍ ଭାବରେ ସେଇଟା ପ୍ରକାଶ କରି ହେଇନାହିଁ, ଭାଗବତ ପ୍ରକାଶ ହେଇନାହିଁ, ଭାଗବତ ଅନୁଦିତ ଉଦିତ ହେଇନାହାନ୍ତି, ସୂର୍ଯ୍ୟ ଯେମିତି ଉଦୟ ହେଉଛନ୍ତି ସେଇଭଳି ଭାବରେ ତମେ ଯେଉଁ ଭାଗବତକୁ ରଚନା କରି ତା ପୂର୍ବରୁ ଭାଗବତ ରଚନା କରିଥିଲେ କିନ୍ତୁ ଠିକ୍ ଭାବରେ ପ୍ରକାଶ ଅନୁଦିତ ପ୍ରାୟ ଶବ୍ଦ ବ୍ୟବହାର କରାଗଲା, ଯଦିଓ ତମେ ପ୍ରକାଶ କରିଛ କିନ୍ତୁ ଠିକ୍ ଭାବରେ ପ୍ରକାଶ ହେଇନାହାନ୍ତି। ଭଗବତା ଅନୁଦିତ ପ୍ରାୟ ଯଶୋ ଭଗବତୁ ଅମରମ୍, ଭାଗବତଙ୍କୁ କହିଲେ କ'ଣ, ଏ ଭାଗବତ କହିଲେ ଭଗବାନଙ୍କ ଯଶ ଭଗବତୁ ଭଗବାନଙ୍କ ଯଶ ଅମଳମ୍, ଏଥିରେ କୌଣସି ମଳ ନାହିଁ, ମଳ ନାହିଁ କହିଲେ ଏ ଯେଉଁ ତିନୋଟି ଗୁଣର ପ୍ରଭାବ ଏଥିରେ ନାହିଁ, ସତ୍ୱ ରଜ ତମ ତିନି ଗୁଣର ପ୍ରଭାବ ନାହିଁ, ଅମଳ ଅମଳ ପୁରାଣ ବୋଲି କୁହାଯାଉଛି, ମହାପ୍ରଭୁ କହିଲେ ହେଉଛି ଅମଳ ପ୍ରମାଣ, ଏଥିରେ କୌଣସି ଅନ୍ୟ ଯେଉଁ ଅଠରଟି ପୁରାଣ ରହିଛନ୍ତି ସେଥିରେ ସବୁ ସତ୍ୱ ଗୁଣରେ ଛଅଟି ପୁରାଣ ରହିଛନ୍ତି, ରଜ ଗୁଣରେ ଛଅଟି ପୁରାଣ ରହିଛନ୍ତି, ତମ ଗୁଣରେ ଛଅଟି ପୁରାଣ ରହିଛନ୍ତି, କିନ୍ତୁ ଭାଗବତ ପୁରାଣ ହେଉଛନ୍ତି ଅମଳ ପୁରାଣ। ଭାଗବତ ଦ୍ୱାଦଶ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟରେ ଶ୍ଲୋକଟି ଅଛନ୍ତି ଯେତେ ବୈଷ୍ଣବାନଂ ପ୍ରିୟମ୍, ଅମଳ ଅମଳ ପୁରାଣ, ଏଥିରେ କୌଣସି ମଳ ନାହିଁ, ଏର ଗୁଣର ପ୍ରଭାବ ନାହିଁ। ଭାଗବତ କାହିଁକି ଭାଗବତ ଶାସ୍ତ୍ର ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି, ଅନ୍ୟ ମହାଭାରତ କହିଥିଲେ ହେଇଥାନ୍ତା, ସମସ୍ତେ ଶୁଣିଥାନ୍ତେ ଗପ ଶୁଣିଥାନ୍ତେ ବସିକିରି, ଆଉ ଶୋଇନଥାନ୍ତେ କି, ସମସ୍ତେ ଶୁଣିଥାନ୍ତେ ଗପ, କିନ୍ତୁ ଭାଗବତ କାହିଁ ଅମଳ। ମହାଭାରତରେ ମଧ୍ୟ ଭଗବତ ଗୀତା ଆରମ୍ଭ କହିଲେ ନା, ମହାଭାରତ କହିଲେ ତ୍ରିଗୁଣିଆ ବିଷୟ ବେଦ, ତିନି ଗୁଣ ରହିଛି ବେଦରେ ମହାଭାରତରେ ସବୁଥିରେ ତିନି ଗୁଣ ରହିଛି, କିନ୍ତୁ ଭାଗବତ ଶାସ୍ତ୍ର ଏଭଳି ରହିଛନ୍ତି କୌଣସି ଗୁଣର ପ୍ରଭାବ ନାହିଁ। ନାରଦ ମୁନି ସେଇଟାକୁ ଡିଟେକ୍ଟ କରିଦେଲେ, ଏକ୍ସପର୍ଟ ସେ ନାରଦ ମୁନି କହିଲେ ଭଗବତା ଅନୁଦିତ ପ୍ରାୟ ଯଶୋ ଭଗବତ ଅମଳମ୍, ଭଗବାନ ଯଶ ଅମଳ, ଏଥିରେ କୌଣସି ମଳ ନାହିଁ ଭଗବାନ ଯଶରେ, ତେଣୁ ତମେ ଏଇଟାକୁ ଠିକ୍ ଭାବରେ ପ୍ରକାଶ କରିନାହଁ, ଯଦିଓ ଭାଗବତ ମୁଁ ରଚନା କରିଛ ଏଇଟା ଅଗ୍ନିପୁରାଣ ଆମେ ସେଦିନ ଆଲୋଚନା କରୁଥିଲେ ମତ୍ସ୍ୟ ପୁରାଣରେ ଏଇଟା ବର୍ଣ୍ଣନା କରାଯାଇଛି, ଯଦିଓ ଭାଗବତ ଶାସ୍ତ୍ର ରଚନା କରିଥିଲେ କିନ୍ତୁ ଠିକ୍ ଭାବରେ ଏଇଟା ପ୍ରକାଶିତ ହେଇନଥିଲା। ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟ ଆଠ ନମ୍ବର ଶ୍ଳୋକରେ ଏଇଟା ଜୀବ ଗୋସ୍ୱାମୀ ତାଙ୍କର କ୍ରମ ସନ୍ଦର୍ଭରେ କହିଛନ୍ତି, ଆଠ ନମ୍ବର ଶ୍ଳୋକରେ ସେଇଟା ଆସିବ, ତାକୁ ଯେଉଁ ଭାଗବତ ଶାସ୍ତ୍ର ରଚନା କରିଥିଲେ ତାକୁ ଅନୁକ୍ରମ୍ୟ, ଅନୁକ୍ରମ୍ୟ କହିଲେ ଶୋଧିତ ବା ଶୋଧିତବ୍ୟ, ତାକୁ ଶୋଧନ କଲେ, ଭାଗବତ ଯେଉଁ ରଚନା କରିଥିଲେ ତାକୁ ଶୋଧନ କଲେ, ଶୋଧନ କରି ଭାଗବତ ଶାସ୍ତ୍ର ଆମେ ପ୍ରାପ୍ତ ହେଉଛେ, ଏଇଟା ହେଉଛି ଶୋଧିତ ଶାସ୍ତ୍ର ଭାଗବତ ଶାସ୍ତ୍ର ଭାଗବତ ପ୍ରକାଶ ଏଇଭଳି ଭାବରେ ହେଉଛନ୍ତି। ତେଣୁ ନାରଦ ମୁନି କହ ଯେ ନେଇ ବାସୁ ନ ତୁଷ୍ୟେତ, ଯେ ନ ଏବ ଇବ ଅସୌ, ତେଣୁ ଯଦିଓ ତମେ ଭଗବାନ ବିଷୟରେ ରଚନା କରିଛ କିନ୍ତୁ ତମେ ନ ତୁଷ୍ୟେତ, ତମେ ସନ୍ତୋଷ ସନ୍ତୋଷ ପ୍ରାପ୍ତ ହେଇପାରୁନା, ତାର କାରଣ ହେଉଛି ଏଇଟା, ମନି ତଦର୍ଶନମ କ୍ଷୀଳମ, ତଦର୍ଶନମ ଯେଉଁ ସିଏ ମଧ୍ୟ ରଚନା କରିଥିଲେ ବେଦାନ୍ତ ସୂତ୍ର ରଚନା କରିଥିଲେ ଏସବୁ ରଚନା କରିଛନ୍ତି। ଅନ୍ତିମ ତାଙ୍କର ରଚନା ହେଉଛି ବେଦାନ୍ତ ସୂତ୍ର, ଭାଗବତ ଭାରତ ମଧ୍ୟ ମହାଭାରତ ମଧ୍ୟ ରଚନା କରିଛନ୍ତି। କିନ୍ତୁ ଏଇଟା ହେଉଛି ଖିଳମ, ଖିଳମ କହିଲେ ଖିଳମ ଶବ୍ଦର ଅର୍ଥ ହେଉଛି ନିମ୍ନତର, ନିମ୍ନ ନିମ୍ନତର, ଶ୍ରେଷ୍ଠ ନୁହଁ ଏଇଟା ବେଦାନ୍ତ ସୂତ୍ର ଟିକାରେ ସବୁ ରହିଛି, ବହୁତ କଥା ରହିଛି। ତେଣୁ ଆପଣ ଯେଉଁ ରଚନା କଲେ ଏଇ ଭାଗବତ ରଚନା କରିଥିଲେ, ତାପରେ ଅନ୍ତିମରେ ବେଦାନ୍ତ ସୂତ୍ର ରଚନା କଲେ, ତାପରେ ଭାରତ ମହାଭାରତ ରଚନା କଲେ, ଇଏ ଖିଳମ, ଏ ନିମ୍ନତର ଜ୍ଞାନ ପ୍ରଦାନ, ଭଗବାନଙ୍କ ସମ୍ବନ୍ଧରେ ପୂର୍ଣ୍ଣ ଭାବରେ ଜ୍ଞାନଟା ପ୍ରଦାନ କରିନାହାନ୍ତି ଆପଣ। ଇଏ ହେଉଛି ଏକ ନମ୍ବର ପ୍ରଥମେ କହିଲେ ତାଙ୍କର କ'ଣ ଦୋଷ ଅଛି ସେଇଟା ପ୍ରଥମେ କହିଦେଲେ, ଦୁଇଟି ଶ୍ଳୋକରେ କହିବେ। ତେଣୁ ଆଠ ନମ୍ବର ଶ୍ଳୋକରେ କୁହାଯାଉଛି କ'ଣ ନା, ଶିବା ସୁଦର୍ଶ୍ୱାମୀ କହୁଛନ୍ତି ଅନୁଦିତ ପ୍ରାୟମ କହିଲେ କ'ଣ ନା ଅନୁକ୍ତ ପ୍ରାୟମ, ପ୍ରାୟ ଶବ୍ଦ ବ୍ୟବହାର କରାଯାଇଛି, ଯଦିଓ ଉକ୍ତ ହେଇଛି କିନ୍ତୁ ଅନୁକ୍ତ ଠିକ ଭାବରେ କୁହାଯାଇ ନାହିଁ, ଅନୁକ୍ତ ପ୍ରାୟମ। ଅମଳଂ ଭଗବତ ଯଶୋ ବିନା ଜେନୈବ ଧର୍ମାଦି ଜ୍ଞାନେନ ଅଶୁ ଭଗବାନ ତୁଷିତ, ଏ ଭଗବାନ ଭଗବାନ ସନ୍ତୁଷ୍ଟ ନହେଲେ ଆମେ କେମିତି ସନ୍ତୁଷ୍ଟ ହେବା, ଆମେ କେମିତି ସନ୍ତୁଷ୍ଟ ପାଇଦେବା, ଭଗବାନ ସନ୍ତୁଷ୍ଟ ହେଲେ ଆମେ ସନ୍ତୁଷ୍ଟ ହେବା, ଭଗବାନ ସନ୍ତୁଷ୍ଟ ହେଉନାହାନ୍ତି ମାନେ ଆମେ ସନ୍ତୁଷ୍ଟ ହେଇପାରିବା ନାହିଁ। ଇଏ ହେଉଛି ମୂଳ କାରଣ, ଏଇ ପ୍ରଥମ କାରଣ ଏଇଟା କହିଲି ନାରଦ ମୁନି, ଭଗବାନ ସନ୍ତୁଷ୍ଟ ହେଇନାହାନ୍ତି, ସମସ୍ତ ଶାସ୍ତ୍ର ରଚନା କରିଛ କିନ୍ତୁ ଭଗବାନ ସନ୍ତୁଷ୍ଟ ହେଇନାହାନ୍ତି, କାହିଁକି ନା ଅମଳଂ ଭଗବତ ଯଶୋ ବିନା, ଅମଳଂ ଭଗବାନ ଯଶ, ସେ ଯୋଉ ଭଗବାନ ଯଶ ସବୁ ବର୍ଣ୍ଣନା କରିଛନ୍ତି ତାହା ଦେହରେ ଅନ୍ୟ ସବୁ କଥା ମିଶିକି ରହିଛି, ମିଶ୍ରିତ ଅବସ୍ଥାରେ ରହିଛି। ଶୁଦ୍ଧ ଭାବରେ ଭଗବାନ ଯଶକୁ ପ୍ରକାଶ କରିନଥିଲେ, ଆମର ବିଭିନ୍ନ ପ୍ରକାର ଭକ୍ତି ରହିଛି ନା, କର୍ମ ମିଶ୍ରା ଭକ୍ତି, ଜ୍ଞାନ ମିଶ୍ରା ଭକ୍ତି, ଯୋଗ ମିଶ୍ରା ଭକ୍ତି, ବିଭିନ୍ନ ପ୍ରକାର ଭକ୍ତି ରହିଛି, କିନ୍ତୁ ଶୁଦ୍ଧ ଭକ୍ତି ମଧ୍ୟ ରହିଛି। ଭଗବତ ଗୀତାରେ ବିଭିନ୍ନ ପ୍ରକାର ଭକ୍ତି ରହିଛି, ଭଗବାନ କହିଛନ୍ତି ବିଭିନ୍ନ ପ୍ରକାର ଭକ୍ତି ବିଷୟରେ କହିଛନ୍ତି, ଏବଂ ଶୁଦ୍ଧ ଭକ୍ତି ବିଷୟରେ ମଧ୍ୟ କହିଛନ୍ତି, ଯାହାର ଯେଉଁ ସ୍ଥିତି ରହିଛି ସେ ସେହି ସ୍ଥିତିରେ ସେଇଟାକୁ ଗ୍ରହଣ କରୁଛି। ତେଣୁ ଶିବା ସୁଦର୍ଶ୍ୱାମୀ କହୁଛନ୍ତି ଅମଳଂ ଭଗବତ ଯଶୋ ବିନା ଜେନେଇବ ଧର୍ମାଦି ଜ୍ଞାନେନ ଅଶୋ ଭଗବାନ ତୁଷ୍ୟତ, ଅମଳ ଭଗବାନଙ୍କର ଗୁଣଗାନ ହେଉନାହିଁ ମାନେ ଭଗବାନ ସନ୍ତୁଷ୍ଟ ହେଉନାହାନ୍ତି, ଭଗବାନ ସନ୍ତୁଷ୍ଟ ନହେଲେ ଆମେ କେମିତି ସନ୍ତୁଷ୍ଟ ହେବା। ତେଣୁ ତଦୈବ ଦର୍ଶନ କହିଲେ ଜ୍ଞାନମ ଖିଳ ନ୍ୟୁନମ, ତେଣୁ ଆପଣ ଯେଉଁ ଏଇ ଯେଉଁ ରଚନା କରିଛନ୍ତି କ'ଣ ବେଦାନ୍ତ ସୂତ୍ର ରଚନା କରିଛନ୍ତି, ଏ ବେଦାନ୍ତ ସୂତ୍ରରେ ଯେଉଁ ଜ୍ଞାନ ଦର୍ଶନ ଦେଇଛନ୍ତି, ସବୁ ଶାସ୍ତ୍ରକୁ ସଂକ୍ଷେପରେ ବର୍ଣ୍ଣନା କରିଛନ୍ତି, ସବୁ ଜ୍ଞାନକୁ ସଂକ୍ଷେପରେ ବର୍ଣ୍ଣନା କରିଛନ୍ତି, ତେଣୁ ଏ ଖିଳ କହିଲେ ନ୍ୟୁନ, ଏ ଶ୍ରେଷ୍ଠ ନୁହଁ, ଶ୍ରେଷ୍ଠ ଜ୍ଞାନ ନୁହଁ। ତେଣୁ ଶିବା ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କୁ କହୁଛନ୍ତି ନନୁ, ଯଦି ବ୍ୟାସଦେବ ଚିନ୍ତା କରିବେ ପ୍ରଭୁ ମୁଁ ମୟା ବେଦାନ୍ତ ଦର୍ଶନ କୃତମ, ମୁଁ ବେଦାନ୍ତ ଦର୍ଶନକୁ ରଚନା କରିଛି, ସବୁକିଛି ସଂକ୍ଷେପରେ ବର୍ଣ୍ଣନା କରିଦେଇଛି, ସେଥିପାଇଁ ଏଇଟା ଏ ଶ୍ଳୋକଟି କହିଲେ ଯେ ନେତି ତ ଦର୍ଶନ କର୍ତ୍ତୁରେବ ତବାପି, ତମେ ଯଦିଓ ସେ ଦର୍ଶନ କରିଛ, ବେଦାନ୍ତ ଦର୍ଶନ କରିଛ, ତବାପି ଚିତ୍ତମ ଅପ୍ରସାଦ ସ୍ଥିତ, ତମେ ନିଜେ କ'ଣ ତମେ ନିଜେ ସନ୍ତୋଷ ପାଇପାରୁନା, ତମେ ଅପ୍ରସାଦ, ତେଣୁ ଆପଣ ହେଉଛନ୍ତି ପ୍ରମାଣ, ଆପଣ ନିଜେ ଶାନ୍ତି କ'ଣ ପ୍ରସାଦ ପ୍ରାପ୍ତ ହେଇପାରୁନାହାନ୍ତି ବା ସନ୍ତୋଷ ପ୍ରାପ୍ତ ହେଇପାରୁନାହାନ୍ତି। ଶ୍ରୀପାଦ ସିଦ୍ଧସ୍ୱାମୀ କହିଲେ ଭଗବାନ ଯେହେତୁ ସେ ସନ୍ତୁଷ୍ଟ ହେଇପାରିଲେ ନାହିଁ, ଆମେ କେମିତି ସନ୍ତୁଷ୍ଟ ହେବା, ଭଗବାନ ଯଦି ସନ୍ତୁଷ୍ଟ କରିଦେଲେ ତାହେଲେ ଆମେ ସନ୍ତୁଷ୍ଟ ହେଇଯିବା। ଇଏ ହେଉଛି ଧର୍ମର ପ୍ରକୃତ ରହସ୍ୟ ହେଉଛି ଏଇଟା, ଭାଗବତ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଆମେ ଆଲୋଚନା କରିଥିଲେ, ସୁତ ଗୋସ୍ୱାମୀ ଏ କଥା କହୁଛନ୍ତି ଧର୍ମ ସନୁଷ୍ଠିତା ପୁଂସା ବିଶ୍ୱକ୍ଷେନ କଥା ସୁଧ ନୋତ୍ପାଦ ଯଦି ରତିମ ଶ୍ରମ ଏଭଳି କେବଳମ, ଆଉ ଗୋଟେ ଶ୍ଳୋକ ଅଛନ୍ତି ଯେ କ'ଣ ଅଥ ପୁମ୍ଭୀ ଦ୍ୱିଜ ଶ୍ରେଷ୍ଠା ବର୍ଣ୍ଣାଶ୍ରମ ବିଭାଗସ ସନୁଷ୍ଠିତ ଧର୍ମସ ସଂସିଦ୍ଧି ହରି ଦୋଷଣମ, ଆମେ ଯେଉଁ ଧର୍ମ କରୁଛେ କ'ଣ ଅଥ ପୁମ୍ଭୀ ଦ୍ୱିଜ ଶ୍ରେଷ୍ଠା, ସୁତ ଗୋସ୍ୱାମୀ ସୋନକ ଆଦି ଋଷିମାନଙ୍କୁ ସମ୍ବୋଧନ କରି କହୁଛନ୍ତି ବର୍ଣ୍ଣାଶ୍ରମ ଯେଉଁ ଧର୍ମ ରହିଛି, କିଏ କେଉଁ ବର୍ଣ୍ଣରେ ରହିଛନ୍ତି, କିଏ କେଉଁ ଆଶ୍ରମ ରହିଛନ୍ତି, ସୁନୁଷ୍ଠିତ ସେ ଧର୍ମସ୍ୟ, ଯିଏ ଯେଉଁ ଧର୍ମରେ ରୁହନ୍ତୁ, ଯିଏ ଯେଉଁ ବର୍ଣ୍ଣରେ ରୁହନ୍ତୁ, ତାଙ୍କର ଯେଉଁ କାର୍ଯ୍ୟ କରିବେ, ଚାରି ବର୍ଣ୍ଣ ଚାରି ଆଶ୍ରମର ବିଭିନ୍ନ ପ୍ରକାର ନିୟମ ସବୁ ରହିଛି, କେଉଁ କେଉଁ ସେମାନେ ସବୁ କାର୍ଯ୍ୟ କରିବେ, କେଉଁ ଧର୍ମ ଆଚରଣ କରିବେ, ସେସବୁ ବର୍ଣ୍ଣନା କରାଯାଏ ଶାସ୍ତ୍ରରେ। ତେଣୁ ଇଏ ହେଉଛି କ'ଣ, ସ୍ୱନୁଷ୍ଠିତ ସ୍ୱଧର୍ମସ ସଂସିଦ୍ଧିର ହରିତୋଷଣମ, ଭଗବାନଙ୍କର ସନ୍ତୋଷ ବିଧାନ କରିବା ପାଇଁ ଉଦ୍ଦିଷ୍ଟ ରହିଛି। ତେଣୁ ଭଗବାନ ଯଦି ସନ୍ତୁଷ୍ଟ ହେଇପାରିଲେ ନାହିଁ, ଆମେ କେମିତି ସନ୍ତୁଷ୍ଟ ହେବା? ଇଏ ହେଉଛି ସନ୍ତୋଷ ପାଇବାର ଉପାୟ ହେଉଛି ଏଇଟା, ଆମେ ଭଗବାନ ସନ୍ତୋଷ ବିଧାନ କଲେ ଆମେ ସନ୍ତୋଷ ପ୍ରାପ୍ତ ହେବା। ଦୁଇଟି ଶ୍ଳୋକରେ କହିବେ, ଆଠ ନମ୍ବର ଶ୍ଳୋକରେ ଏଇଟା କହିଲେ, ତାପର ଶ୍ଳୋକ ଶିବା ଜୀବ ଗୋସ୍ୱାମୀ ତାଙ୍କ କ୍ରମ ସନ୍ଦର୍ଭରେ କହୁଛନ୍ତି, ବ୍ରହ୍ମସୂତ୍ର ପ୍ରେଜେଣ୍ଟସ୍ ବ୍ରହ୍ମଜ୍ଞାନ, ଭଗବତ ସମ୍ବନ୍ଧ ଜ୍ଞାନ ଦେଇନାହାନ୍ତି, ବ୍ରହ୍ମସୂତ୍ରରେ ବ୍ରହ୍ମଜ୍ଞାନ ଦେଇଛନ୍ତି। ତେଣୁ ଆ ପର ଶ୍ଳୋକରେ କହିବେ କ'ଣ ପାଇଁ ବ୍ୟାସଦେବ ପ୍ରସନ୍ନ ହେଇପାରୁନାହାନ୍ତି, ଏଇ ଦୁଇଟି ଶ୍ଳୋକରେ କହିଦେବେ ତାଙ୍କର ଅପୂର୍ଣ୍ଣତା। ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ଯୋଗୀ ତାଙ୍କର ଅପୂର୍ଣ୍ଣତାକୁ ଦୁଇଟି ଶ୍ଳୋକରେ କହିଦେବେ। ତେଣୁ ଆମେ ଏଇ ଗୋଟିଏ ଶ୍ଳୋକ ଆଲୋଚନା କଲେ ଆସନ୍ତାକାଲି ପୁଣି କହିବା, ଆମର ସମୟ ରହିଛି, ମାନେ ସମୟ ରହିଛି ମାନେ ଏଇ ରହିଛି ଆମ କଥା ଚାଲିବ, ଭାଗବତ ପ୍ରକାଶ ଆମର କଥାକୁ ଏଠି ବିଶ୍ରାମ ଦେବା, ଦୁଇ ମିନିଟ୍ ଭଗବାନ ନାମ କୀର୍ତ୍ତନ କରିକିରି। ବୋଲିବେ କୀର୍ତ୍ତନ କରିବେ।